दस दिन धरी महाप्रभु रूप गोस्वामी को शिक्षा दौरान प्रयाग ठारे तार पर वृंदावन पठेबे। यही तो ब्रह्मांड भरी अनंत जीवगण 84 लक्ष जीव जोनि कर भ्रमण फेरप ये ब्रह्मांड एभली अनंत कोटी ब्रह्मांड अच्छी ब्रह्मांड रे 84 लक्ष जीव जोनि रे अनंत जीव भ्रमण कर प्रवचन कहीं रूप गोस्वामी दौरान भक्ति होती दुर्लभ आम मैंने जो भक्ति रास्ता को आसीचे भक्ति दुर्लभता को प्रदर्शन कर भक्ति शुद्ध भक्ति किभली मिल उपाय दौरान भक्तिर दुर्लभता प्रतिपादन कर महाप्रभु अनंत जीव अच्छा जीवों भितर दुई भेद अच्छी स्थावर जंग तार मध्य स्थावर जंगम दुई भेद किसी स्थावर प्राणी अच्छा किसी जंगम प्राणी अच्छा स्थावर मान वृक्ष आदि जंगम मान जो मैंने विचरणशील पुणी जंगम जो मैंने विचरणशील जीव से मैंने तीन प्रकार तीर्ज्य जलस्तर जलचर और स्थलचर किसी जीव जल बास कर किसी स्थल बास कर किसी तीर्ज्य प्राणी अच्छा एवं एमान को बाद दे देला परे तार मध्य मनुष्य जाति बहु अल्पता ए विचरणशील जीव मान जो तीन विभाग रही मनुष्य जाति बहुत कम महाप्रभु मनुष्य संख्या बहुत कम अलग जीव मान जमी गोटे छोट उदाहरण नवा ये भुवनेश्वर जितेक लोक रही अधिक जीव अच्छा मल रीट प्रतिदिन ये भुवनेश्वर जी मल कीट तैयारी होती लोक शहे गुण अधिक कि लक्ष गुण अधिक से लोक जो मल त्याग करीट सृष्टि होती खाद्य पड़ी भूमि जिते कीट सृष्टि होती बहुत जीव अच्छा आ मनुष्य जाति तार मध्य मनुष्य जाति बहु अल्पता मनुष्य जाति बहुत कम एवं तार मध्य मेलेच्छ पुलिंद बौद्ध सबर पुणी मनुष्य जाति भितर समस्त भक्ति करती ना भक्ति केते दुर्लभ बहुत लोग तो माली तिलक देखले ही कौन ये कौन ये कौन वस्तु से बुझे पारे ना आंकठू बड़ा आश्चर्य हो माली तिलक धरी लोक भक्ति पथ को आसी लोक भक्तिर महिमा जाने ये बड़ जिन अज्ञ जे विज्ञ को निंदा कर बड़ जिनस ना संसार रे कंस भाया लोक सी भगवान भी निंदा कर विज्ञ विज्ञ को निंदा करिया बहुत बड़ असुविधा भक्ति रास्ता को जी आस भक्तिर महिमा महाप्रभु रूप गोस्वामी को दौरान मनुष्य जाति बहु कम एवं मनुष्य भितर पी तीन श्रेणी चार श्रेणी लोक अच्छे जो मैंने आदम भजन करती ना भजन नुह से बहिर्भुक्त वेद निष्कृत बा वेदर जहाँ ना से कर्म करती क्यों क्यों मैंने सबर पुलिंद जो मैंने नियमशील लोक नुहत आौध आम्लेच्छ ये चार प्रकार लोक एम बिल्कुल भजन करती ना पुण्यादि कर्म करती ना चिंता करते के मनुष्य भक्ति कर महाप्रभु कहते जेतिक रही मनुष्य ये चारज को बाद दे कि वेदनिष्ठ मध्य अर्धेक वेद मुख माने जितिक लोग भगवत उपासना कर पुण्यादि कर्म वैदिक कर्म कर समस्त वेद कर्म करना अर्धे खाली मुखरे वेद को मानुंट कर्म ना आचरण ना जमी कल जगन्नाथ रथयात्रा लक्ष लक्ष लोक पूरी आसते लक्ष लक्ष के लक्ष भी जे न्यूज देखते जानते 10-15 लक्ष कि 6 लक्ष अच्छा 6 लक्ष लोक होते जगन्नाथ को दर्शन करने आसते हाँ रथयात्रा जगन्नाथ को दर्शन कले उद्धार हो वेद को वेदर बाणी को विश्वास करके आेद को मानती ना से जितिक लोक आसू अधिक से गुटका सेल हो अधिक पाप कर्म हो निश्चित कर्म हो भक्ति नुहे बाह्य तो ये भक्ति बोले देखा जा पारे कि भक्ति में महाप्रभु धारा से गौड़ वैष्णव धारा अति विशुद्ध धारा तार मध्य मेड़ पुलिंद बौद्ध सबर वेदनिष्ठ मध्य अर्धेक वेद मुख माने जो मैंने वेदानुगामी से मैंने अर्धे खाली मुहरे वेद को मानुछन्ति किंतु वेद निषिद्ध कर्म करे वेद रे जहां जहां जिनिस मना करे से कर्म करुछन् चिंता करो केते लोक भक्ति करुछन् आ जेतिक लोक वेद को मानिक भी चलुछन्ति मुहरे कहिबा लोक को छाड़ दियंतु जो मैंने वेद को मानिक चलुछन्ति से मैंने समस्ते भक्ति करुछन्ति धर्मचारी मध्ये बहुत कर्मनिष्ठ जो मैंने वैदिक धर्म हिसाब से जीवन जापन कर्मनिष्ठ कर्मनिष्ठ मैंने यज्ञ कर दान कर मंदिर को जगन्नाथ को सेवा कर्मनिष्ठ भक्ति उद्देश्य नुह संसार बाहर ना से स्त्री पुत्र कन्या एम सुख को भूल पारे ना सर सुख को भूल पारे ना से जो भक्ति करवल सर धर्म को नहीं कर्मनिष्ठ केमती सुखर यही जन्म सुखर रही पर जन्म स्वर्ग को जी धर्मचारी मध्य अधिक कर्मनिष्ठ ना धर्मचारी मध्य बहुत कर्मनिष्ठ बहुत कम अच्छा जो मैंने धर्म करती मुक्ति पाई कोटि कर्मनिष्ठ मध्य एक ज्ञानी श्रेष्ठ कोटि कोटि कर्मनिष्ठ भितर ये स्वर्ग को जी यही जन्म सुख पाइबा पर जन्म सुख पाइबा जो मैंने कर्म करते ज्ञानी जन श्रेष्ठ जी आटलिस्ट संसार बेड़ पत्र बांधिक बाहर चाहिए रही चाहूनि ए भौतिक दुख रु सी उद्धार चाहिए सी श्रेष्ठ किंतु कोटि ज्ञानी मध्य है एक जन मुक्त जो मुक्त हवा गोटे छोटिया कथा ना एभली कोटि कोटि ज्ञानी प्रयास करछन्ति कि भली मुक्ति संसार जीवि किंतु संसार गोटे गोटे छोट छोट आकर्षण बांधिक रखि दौर कारण ज्ञानी साधन कले भी कर्मी साधन कले भी साधन बढ़ले सिना मनटा निश्चल हो इंद्रियटा निश्चल हो किंतु इंद्रिय माने स्वाद पाइबे ना आपण भावंतु ना जे बहुत पुण्यवान कर्मी लोक अछन्ति जो मानकर इंद्रिय बहुत संयम से बहुत सदाचारी किंतु तार अर्थ नुहे जे से माने माया को पार हो गले इंद्रिय माने तांकर विषय सुखटा को भूली आइछन्ति किछि दिन पई डिप्रेस हो रही आप गोटे छोट उदाहरण है आधुनिक उदाहरण बुझीपारे जमी कंप्यूटर में आप भाइरस पशि जाइए सी के फाइल करप्ट कर सारे कि आपन को नोटिफिकेशन आसुन थोड़ा भाइरस पशि जो कंप्यूटर स्लो हो न चलो से जान भाइरस आंटीभाइरस जो भरी करेंगे से देख ला फाइल कर्मी ज्ञानी से मैंने इंद्रिय गुड़ी को संयम करके रखीदे सुधा भक्ति महाराणी करुणा न पाइले इंद्रिय मैंने स्वाद न पाइले पूर्व वृत्ति को फेरी आसवे जेकोसी मुहूर्त कारण इंद्रिय मैंने जन्म जन्मान से विषय को भोग करके आस तार स्वाद गुड़िक अच्छे से भगवान गीतार कहले रसो विरस वर्ज्यम परम दृष्ट आनिवर्तन अर्जुन इंद्रिय मैंने परम दृष्ट अति उन्नत स्वाद भक्ति स्वाद न पाइले ज्ञानी भी मुक्ति हो पारे तार इंद्रिय मैंने से विपद पकईदे से कोटि ज्ञानी मध्य एक जन मुक्त आटि मुक्त मध्य दुर्लभ एक कृष्ण भक्त एक सब विस्तार भाव आलोचना सर एक कोटि कोटि मुक्त भितर कृष्ण भक्त जन दुर्लभ कहीं दुर्लभ महाप्रभु भक्तिर दुर्लभता देखुं कृष्ण भक्त निष्काम अतएव संत कृष्ण भक्त निष्काम अतएव संत भुक्ति मुक्ति सिद्धि कामी सकलिय शांत समस्त अशांत संसार ये भक्त दुर्लभता आम जो भगवान को भगवत रास्त आगवान को भजन करे ଏ ବହୁତ ବଡ଼ ଜିନିଷ ମହାପ୍ରଭୁ ରୂପ ଗୋସ୍ୱାମୀ କହୁଛନ୍ତି ଯେ କୃଷ୍ଣ ଭକ୍ତ ନିଷ୍କାମତେ ବସନ୍ତ, କେହି ଯେ ଭଜନ ଭକ୍ତି ପଥକୁ ଆସିଗଲା ପରେ ଯେ ସେ ଦୁର୍ଲଭତା ବସ୍ତୁ ବା ଶୁଦ୍ଧ ଭକ୍ତି ପ୍ରାପ୍ତ ହେବ ସେ ନିଷ୍କାମ ନହେଲା ପର୍ଯ୍ୟନ୍ତ, ନିଷ୍କାମ ନହେଲେ ଭକ୍ତିର ସ୍ୱାଦକୁ ଆସ୍ୱାଦନ କରିପାରିବନି, ସେ ଶାନ୍ତ ହୋଇପାରିବନି। ଶାନ୍ତ ମାନେ ମନକୁ ନେଇ ତ ବ୍ୟକ୍ତି ଚାଲିଛି, ମନର ଅନ୍ତଃକରଣ ଯେଉଁ ବୃତ୍ତି ଅଛି, ଅନ୍ତଃକରଣ ବୃତ୍ତି ବ୍ୟକ୍ତିକୁ ପରିଚାଳିତ କରେ। ସ୍ୱର ନା, ସ୍ୱରଟା ବାହାରକୁ ଦେଖାଯାଉଛି, ଆମର ହାତ କାମ କରୁଛି, ଆଖି କାମ କରୁଛି, ମନ କାମ କରୁଛି। ସେ ସାଧକ ହଉ, ଜ୍ଞାନୀ ହଉ, କର୍ମୀ ହଉ, ଯେକୌଣସି ବ୍ୟକ୍ତି ଶରୀର ପାଇଛି, ତାର ଶରୀରଟା କିଛି ନାହିଁ, ଅନ୍ତଃକରଣର ବୃତ୍ତି ଅଛି, ସେ ମନକୁ ପରିଚାଳନ କରେ ଏବଂ ମନ ଶରୀରଟାକୁ ପରିଚାଳନା କରେ। ଅନ୍ତଃକରଣ ବୃତ୍ତି ଯେମିତି ଅଛି, ଯେ ଅନ୍ତଃକରଣର ବୃତ୍ତି ଶାନ୍ତ ନାହିଁ, ନିଷ୍କାମତା ନାହିଁ, ହରିଭଜନ ହବ ନା, ମନ ଚଞ୍ଚଳ ସବୁବେଳେ ହବ। କୃଷ୍ଣ ଭକ୍ତ ନିଷ୍କାମ, ଭକ୍ତ ହେଇଗଲା ପରେ କୌଣସି କାମନା ନାହିଁ। ପ୍ରଶ୍ନ କରାଯିବ ମୁକ୍ତି କି ଭୁକ୍ତି ମୁକ୍ତି ସିଦ୍ଧି କାମୀ ସକଲି ଅଶାନ୍ତ। ଅଶାନ୍ତ କାହିଁକି ନା, ଅନ୍ତଃକରଣରେ ବିଷୟ ବାସନାର ଭୋଗ ରହିଲେ ବ୍ୟକ୍ତି ଅଶାନ୍ତ ହବ। ଲାଗୁଥିବ ଗୋଟେ ଜାଗାରେ ବସିଛି ବୋଲି, ଆପଣ ଆଖି ବୁଝିକି ଗୋଟେ ଜାଗାରେ ବସନ୍ତୁ, ଆପଣ ଶରୀର କ'ଣ ହଲୁଛି କି? ଶରୀର ହଲୁନି, କିନ୍ତୁ ମନ ଯାଇ କେମିତି ପହଞ୍ଚିସାରିବନି, ବିଷ ଇନ୍ଦ୍ରିୟ ମାନେ ସେଇଠି ଥିବେ, ସେ ଭଗବତମୁଖୀ ହେଇସାରିବେନି ସାଙ୍ଗେ ସାଙ୍ଗେ। ଆପଣ ପ୍ରସାଦ ପାଇନଥିବେ, ବସିଥିବେ, କିନ୍ତୁ ପ୍ରସାଦ କଥା ଚିନ୍ତା କଲା ମାନେ ଭୋଗର ପ୍ରବଣତା ସାଙ୍ଗେ ସାଙ୍ଗେ ଯିବା ବେଗରେ ବଢ଼ିଗଲା, ଅଶାନ୍ତ। ସିଦ୍ଧିକାମୀ ଯୋଗୀ ମାନେ ସେମାନେ ବି ଅଶାନ୍ତ, କାରଣ ତାଙ୍କର କାମନା ଅଛି ସିଦ୍ଧି ଲାଭ କରିବେ। ମୁକ୍ତି ଜ୍ଞାନୀ ବି ସେ ବି ଅଶାନ୍ତ ନା, କାହିଁକି ତାର ବି କାମନା ଅଛି, ମୁଁ କେମିତି ଏ ସଂସାରର ଅହିକ ଦୁଃଖରୁ ଉଦ୍ଧାର ପାଇବି, ତାର ବି କାମନା ଅଛି ନା, ଅଶାନ୍ତ। କେହି ଅଛନ୍ତି ଏମିତି ଜ୍ଞାନୀ ସୁଖଦେବଙ୍କ ଠାରୁ? ହରେ ଗୁଣ ଆଖିପ୍ତମତି ଭଗବାନ ବାଧରାୟଣେ ଅଧ୍ୟାଗତ ମହାନାଖ୍ୟାନ ନିତ୍ୟ ବିଷ୍ଣୁ ଜନପ୍ରିୟ, ସୁତ ଗୋସ୍ୱାମୀ କହୁଛନ୍ତି। ଏମିତି ସଂସାର ବଡ଼ ଜ୍ଞାନୀ ନାହାନ୍ତି ମୋ ଗୁରୁଦେବଙ୍କ ଠାରୁ। ସୁତ ଗୋସ୍ୱାମୀ ଭରି ସଭାରେ ସ୍ୱର୍ଣ୍ଣଗାଦି ମୁନି ଋଷିମାନଙ୍କୁ କହୁଛନ୍ତି, କଣ କହୁଥିଲେ ସେ ଶ୍ଳୋକ, ହରେ ଗୁଣ ଆଖିପ୍ତମତି, ହରିଙ୍କର ଗୁଣ ଏଭଳି, ଭକ୍ତି ଗୁଣ ଏଭଳି, ତାଙ୍କର ଚିତ୍ତକୁ କଣ କୁହାଯାଏ, ଆଖିପ୍ତ ମତି, ତାଙ୍କର ମତିଟା ବାହାରିକି ପଳେଇ ଆସିଲା ବ୍ରହ୍ମଜ୍ଞାନରୁ। ସୁଖଦେବ ଗୋସ୍ୱାମୀଙ୍କ ଭଳି ବ୍ରହ୍ମଜ୍ଞାନ ଯେ ତଲ୍ଲୀନ ଅବସ୍ଥାରେ ଥିଲେ, କିନ୍ତୁ ତାଙ୍କର ମନକୁ ବାହାର କରିକି ହରିଙ୍କର ଗୁଣ ନେଇ ଚାଲି ଆସିଲା ଭକ୍ତି ସୁଖ ଏଭଳି। କାରଣ ବ୍ରହ୍ମ ସୁଖରେ ବି ମନ ଅଶାନ୍ତ ରୁହେ, ସେଠି ଆନନ୍ଦ କେବଳ ଅଛି, କିନ୍ତୁ ଆନନ୍ଦର ବୈଚିତ୍ରତା ନାହିଁ, ଭେରାଇଟି ନାହିଁ। ବ୍ରହ୍ମଜ୍ଞାନୀମାନେ ବି ତାଙ୍କର ମନ ବି ଅଶାନ୍ତ, ଭଗବାନ ବାଧରାୟଣ, ଏ ଭଗବାନ ସୁଖଦେବ ଗୋସ୍ୱାମୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଅଧ୍ୟାଗାତ ମହାନ ଆଖ୍ୟାନ ନିତ୍ୟ ବିଷ୍ଣୁ ଜନପ୍ରିୟ। ଏ ଭାଗବତ ଭଳି ଏତେ ବଡ଼ ମହାନ ଆଖ୍ୟାନକୁ ସେ ପାଠ କଲେ, ଯେ ବ୍ରହ୍ମଜ୍ଞାନରେ ତଲ୍ଲୀନ ଅବସ୍ଥାରେ ଥିଲେ, ସେ ଆସିକି ପୁଣି ଭାଗବତ ନିଜର ପିତାଙ୍କ ନିକଟରୁ ଭାଗବତ ପଢ଼ିଲେ। କାହିଁକି ନା, ଭକ୍ତି ସୁଖରେ ନିଷ୍କାମତା ଅଛି, ଭକ୍ତି ସୁଖରେ ଚଞ୍ଚଳ ନାହିଁ ମନ, ଇନ୍ଦ୍ରିୟମାନେ ପ୍ରଭୁଙ୍କ ସେବାରେ ଲାଗିଯିବେ, ପୂର୍ଣ୍ଣ ସ୍ୱାଦ ପାଇବେ। ସେଥିପାଇଁ କୃଷ୍ଣ ଭକ୍ତ ହେଉଛନ୍ତି ଦୁର୍ଲଭ। ଏ ତ ବହୁତ ଭାବରେ ଆମର ବ୍ୟାଖ୍ୟା ସରିଛନ୍ତି, ମୁଁ ଆଉ ବିଶେଷ ବ୍ୟାଖ୍ୟା କରିବିନି। ଏହାର ପରବର୍ତ୍ତୀ ଶ୍ଳୋକ ମହାପ୍ରଭୁ କହୁଛନ୍ତି, ସେ ଆମେ କଥାକୁ ଆରମ୍ଭ କରିବା। ସାଙ୍ଗେ ସାଙ୍ଗେ ପ୍ରମାଣ ଦେଉଛନ୍ତି ମହାପ୍ରଭୁ କୃଷ୍ଣ ଭକ୍ତ କେତେ ଦୁର୍ଲଭ। ମୁକ୍ତାନାମପି ସିଦ୍ଧାନାମ ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତାତ୍ମା କୋଟି ସୁପି ମାମୁନେ। ସାଙ୍ଗେ ସାଙ୍ଗେ ପ୍ରମାଣ ଦେଲେ କୃଷ୍ଣ ଭକ୍ତ ହେଉଛି ଦୁର୍ଲଭ ଆଉ ସେ ନିଷ୍କାମ। ସାଙ୍ଗେ ସାଙ୍ଗେ ପ୍ରମାଣ ଦେଉଛନ୍ତି ମହାପ୍ରଭୁ ରୂପ ଗୋସ୍ୱାମୀଙ୍କୁ, ମୁକ୍ତାନାମ ଅପି ସିଦ୍ଧାନାମ। ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭ ଯେତେବେଳେ ଟୀକା କରୁଛନ୍ତି ଏ ଶ୍ଳୋକରେ, ମୁକ୍ତାନାମ ଶରୀରସ୍ତ ପ୍ରାକୃତ ଶରୀରସ୍ତ ଅପି ତତ୍ ଅଭିମାନ ଶୂନ୍ୟାନ। ଏତେ ବଡ଼ ସ୍ଥିତିକି ଯାଇଛନ୍ତି ଯେଉଁମାନେ ଜ୍ଞାନୀ, ସେମାନଙ୍କ ମନ ବି ଚଞ୍ଚଳ ଆଜ୍ଞା, ପ୍ରାକୃତ ଶରୀରରେ ଥାଇକି ବି ତାଙ୍କର ଅଭିମାନ ନାହିଁ,
अभिमान पूरा मो शरीर नुहे मो आत्मा मो परमात्मा अंश पूर्ण ये अभिमान स्थिर अच्छा भितर जे सिद्धि पाई मुक्तानां अपि सिद्धानां प्राकृत शरीर थाई कि जो मान अभिमान शून्य अच्छी भितर जे सिद्धि पाई सी नारायण पर से नारायण पर जीव गोस्वामी क्रम सन्दर्भ में कहते सिद्धानां प्राप्त सालोक्यादीनाच कोटिस्वी मध्य नारायण सेवा मात्र आकांक्षी सुदुर्लभा जो मैंने प्राकृत शरीर थाई कि अभिमान शून्य प्राकृत शरीर ऊर्ध को जाइंट मुक्त मान भितर नारायण परायण हूँ दुर्लभ भगवान सेवा आकांक्षी जहां कौन सी कामना ना हूँ दुर्लभ केवल दुर्लभ कहना सुदुर्लभ कृष्ण निष्काम कृष्ण भक्त जन सुदुर्लभ आ प्रशांत आत्मा केवल सुदुर्लभ नुहे प्रशांत आत्मा जीव गोस्वामी कहते प्रशांत आत्मा सर्व उपद्रव रहिता कौन सी उपद्रव तार ना कृष्ण भक्त जन निष्काम हो गले बाह्य उपद्रव ना बाह्य तार किए शत्रुता आचरण करे अंतर भी उपद्रव ना भक्त तो बेसी शत्रु हूँ अंतर उपद्रव इंद्रिय माने से तो प्रभुदानंद सरस्वती कहले काल कली बलि न इंद्रिय बोली वर्गा श्रीभक्ति मार्ग ये खंड कोटि रुद्धा आहा क्वजामि विकलम किमं करोमि चैतन्य चंद्र जदि दया न करोसी से कहले ई कलि जुगर की भक्ति करिवे लोक से कहते चैतन्य महाप्रभु दया न करिवे कौन लोक माने भक्ति करिवे ना काल कली बलि न कलि जुगर काल होची कलि रूप काल होची बहुत बलवान आ इंद्रिय वैरी वर्ग साधक इंद्रिय मान केवल शत्रु साधि उपद्रव कर भक्ति मार्ग शीघ्र जन पशि पार कहीं श्री भक्ति मार्ग ये कंठकोटी उद्धा श्री भक्ति मार्ग अति शोभित सुलक्षण भक्ति मार्ग कोटी कंटक रुद्ध हो कर्म ज्ञान जोग सकामता भर्ती होकर रही हाहा कुआ जानी विकल किमं करोगी मुझे जीवी कौन करी प्रभुदानंद सरस्वती कहते चैतन्य चंद्र जदि कृपा न करो चैतन्य महाप्रभु जदि कृपा न करेंगे गौरांग महाप्रभु जदि कृपा न करेंगे कलेज कर कि भक्ति करेंगे आ सी गौरांग महाप्रभु रूप गोस्वामी कहते जो उपद्रव रही पार सी के अवस्था था निष्कामता हेल्ले सुदुर्लभता प्राप्त हव से सुदुर्लभ भक्त हव आ प्रशांत आत्मा है तार इंद्रिय मान भोगोन्मुखी हे ना से किए के स्थिति अच्छे से देखा ना जो जो महात्मा कहते से कथा से गृहस्थ हो पारती सी त्यागी पारती किंतु भागवत धर्म गृहस्थ अच्छा त्यागी मैंने चरण रेणु चाहती जो सुदामा कारण वैराग्य आम धारण कले भी वैराग्य बेसटा को धारण कर सुदामा तो वैराग्य बेस नहीं नथिले सुखदेव गोस्वामी भाई महात्मा भूरी सभा भितर प्रशंसा कर कृष्ण से आसित सखा कश्चित ब्रह्मण ब्रह्मवीतम वैराग्य इंद्रियार्थी सुप्रशांतात्मा से शब्द अच्छा इंद्रिय वैराग्य इंद्रिय गृहस्थ है से इंद्रिय सुख वैराग्य आम त्याग होगी त्याग धर्म थी इंद्र सुख वैराग्यता प्राप्त होचे जब आमको प्रश्न करा जाए आम त्याग धर्म रही चे त्यागर बेस नहीं चे आमर इंद्र मैंने विषय सुख को प्रकृत भूली जाइए आम वैराग्यता अच्छी सुदामा भाई गृहस्थ लोक को सद्गृहस्थ को सुखदेव भाई निष्काम भक्त कहते इंद्रियार्थी सुवैराग्य वैराग्यता के भाई प्राप्त होना इंद्रिय मैंने पूर्ण वैराग्य प्राप्त हो कौन से उपद्रव ना इंद्रिय मान ये हूँ वैराग्य सी भक्त हूँ सुदुर्लभ सी हूँ प्रशांत आत्मा चित्तर कौन सी क्षोभित हुए ना जन भक्त चरित्र मुझे कही आगे जी ए श्लोक विशेष व्याख्या करा कर कहीं बहुत व्याख्या होते पूर्व सर्व उपद्रव रहिता आ प्रशांत आत्मा आ सुदुर्लभ कोटि सुबी महामुनि कोटि कोटि मुक्त मान भितर सी हूँ श्रेष्ठ ଆମର ଏଇ ଚାରି ସମ୍ପ୍ରଦାୟ ଭିତରେ ଜଣେ ଭକ୍ତ ଥିଲେ, ତାଙ୍କର ନାମ ଏକନାଥ। ଏକନାଥ ଗୃହସ୍ଥ ଥିଲେ, ତାଙ୍କ ସ୍ତ୍ରୀ ବି ସେଇଭଳି ବ୍ରାହ୍ମଣ ସମାଜ ଭିତରେ ରହୁଥିଲେ, କିନ୍ତୁ ବ୍ରାହ୍ମଣ ସମାଜ ଭିତରେ ଅଲଗା ବ୍ରାହ୍ମଣ ମାନେ ତାଙ୍କୁ ବହୁତ ଈର୍ଷା କରନ୍ତି, କାରଣ ମାତ୍ସର୍ଯ୍ୟ ଜଗତର ବହୁତ ବଡ଼ ଯାହା କୁହନ୍ତି ସାଧନ, କର୍ମୀର ମାତ୍ସର୍ଯ୍ୟ ହେଉଛି ଗୋଟେ ସାଧନ, ସେ ତାକୁ ଜୀବନର ବ୍ରତ ଭଳି ନେଇଛି। ମୁଁ ଅଲଗା ଲୋକକୁ ଦେଖିକି କେତେ କ'ଣ କୁହାଯିବ ମୁଁ ଡେଭଲପ୍ କରିପାରୁଛି, ଏବଂ ଯଦି ନ ଡେଭଲପ୍ କରିପାରିଲେ ତାକୁ କ୍ରିଟିସାଇଜିଂ କରିବି। ପର ଉତ୍କର୍ଷ ଅସହନ ମାତ୍ସର୍ଯ୍ୟ ଜଗତରେ ଭରପୁର ହେଇକି ରହିଛି, ତାର ସବୁ ବ୍ରାହ୍ମଣ ମାନେ ଏକନାଥଙ୍କୁ ନିନ୍ଦା କରନ୍ତି, ତାର ପଛରେ ଲାଗନ୍ତି ନା କାହିଁକି ଏଭଳି ଗୃହସ୍ଥର ଦ୍ୱାରକୁ ସାଧୁମାନେ ବି ଆସିକି ପ୍ରଶଂସା କରିକି ଏକନାଥକୁ ଯାଆନ୍ତି। ସବୁଆଡ଼େ ଏକନାଥର ପ୍ରଶଂସା ଚାରିଆଡ଼େ ବ୍ୟାପି ଯାଉଛି। ସେତେବେଳେ ବ୍ରାହ୍ମଣ ମାନେ ଚାହିଁଲେ ଏହା ନାରାମ ଯେତେ ବଦନାମ କରୁଛି ଆ ତ କ୍ରୋଧ ଆସୁନି, କି ଜଣେ କ୍ରୋଧ ଆସିଗଲା ମାନେ ଜଣେ ଭୁଲ କାମ କରିବ, ପାପ କାମ କରିବ ବା କିଛି ଖରାପ ଭାଷା କହିବ, ତା ସାଧୁତାରେ ନଷ୍ଟ ଆସିବ। ସାଧୁତ୍ୱର ଆଚରଣ କ୍ରୋଧରୁ ଆସିଯିବ, କ୍ରୋଧ ତ ବହୁତ ବଡ଼ ଶତ୍ରୁ, ସେ ଯେକୌଣସି ଭୁଲ କାମ କରିଦେବ। ତେଣୁ ୟାର ଆଗେ କ୍ରୋଧଟା ଉତ୍ପାଦନ କରିଦେଲେ, ଆମେ କ୍ରୋଧଟା ସୃଷ୍ଟି କରିଦେଲେ ସେ ନିଶ୍ଚିତ ଭୁଲ କର୍ମ କରିବ। ତେଣୁ ଦୈବବଶତଃ ଗୋଟିଏ ଦିନ ଜଣେ ବ୍ରାହ୍ମଣ ଆସିଛି ଭିକ୍ଷା ମାଗିବା ପାଇଁ, ତା କାହିଁକି ଭିକ୍ଷା ମାଗିବା ପାଇଁ ଆସିଛି, ସେ ସାହିକି, ସେ ବି ଜଣେ ବ୍ରାହ୍ମଣ, ସେ ବ୍ରାହ୍ମଣ ସାହି କାହିଁକି ଆସିଛି, ସେ କହିଲେ ଏଇଠି ତ ବହୁତ ବ୍ରାହ୍ମଣ ରହୁଛନ୍ତି, ଆଉ ଏମାନେ ମୋର ଜାତି ଭାଇ, ଆଉ ମୋର ତ ଝିଅ ବିବାହ ହେଇପାରୁ, ତାଙ୍କର ଝିଅ ବହୁତ ବିବାହର ବୟସ ହେଇଗଲା, ଆଉ ବିବାହ କରିବାର ପାଇଁ ଗରିବ ବ୍ରାହ୍ମଣ, କହିଲା ମୁଁ ଆମ ଜାତି ଭାଇମାନଙ୍କୁ ଟିକେ ଭିକ୍ଷା ମାଗିକି ନେଲେ ଝିଅ ବିବାହ କରିବି। କିନ୍ତୁ ଯେତେବେଳେ ଭିକ୍ଷା ମାଗିବା ପାଇଁ ଆସିଛି, ବ୍ରାହ୍ମଣ ମାନେ ଦେଖିଦେଲେ, କହିଲେ ଦେଖ ତୁମକୁ ଆମେ ସାହାଯ୍ୟ କରିବୁ, ତୁମ ଝିଅକୁ ବିବାହ ପାଇଁ ଯେତେ ଟଙ୍କା ଲାଗିବ ଦେବୁ, କିନ୍ତୁ ଗୋଟେ କାମ, ତୁମେ ଯଦି ଏକନାଥର ଅନ୍ତରରେ କ୍ରୋଧଟା ସୃଷ୍ଟି କରିଦେଇପାରିବ ତାହେଲେ ତୁମକୁ ଆମେ ଦେଇଦେବୁ। ବ୍ରାହ୍ମଣ ମାନେ ଆଶ୍ଚର୍ଯ୍ୟ ପରାୟଣ ଥିଲେ, ଆକୁ କହିଲେ କେମିତି କ୍ରୋଧ ସୃଷ୍ଟି କରିବୁ, ଇଏ ସେଇଠୁ ଇଏ ବି ସରଳ ବ୍ରାହ୍ମଣ, ଇଏ କିଛି ବ୍ରାହ୍ମଣ ସହିତ ପରାମର୍ଶ କଲା, ଯେଉଁମାନେ କୁଟିଳ ବ୍ରାହ୍ମଣ, କହିଲେ ଦେଖ ତୁମେ ବ୍ରାହ୍ମଣ ବେଶଟାକୁ ଓହ୍ଲେଇ ଦିଅ, ଧୋତି ଫୋତି ପିନ୍ଧିଗଲେ ତାଙ୍କର କ୍ରୋଧ ଆସିବନି, କାରଣ ସାଧାରଣ ଧୋତି ପିନ୍ଧିବା ଲୋକକୁ ଭକ୍ତ ବି କ୍ରୋଧ କରିବାକୁ ଡରିବ, ତୁମେ ପ୍ୟାଣ୍ଟ ସାର୍ଟ ପିନ୍ଧିଦିଅ, ତୋ ବେଶରୁ ବଦଳେଇ ଦିଅ, ଚମଡ଼ା ଜୋତା ପିନ୍ଧ, ଆଉ ଉର୍ଦ୍ଧପୁଣ୍ଡା ତିଳକ ଯୋଗ କରିଛ ଲିଭେଇ ଦିଅ। ଆଉ ତୁମେ ଏକନାଥର ଘରକୁ କେତେବେଳେ ଯିବ, ନା ଯେତେବେଳେ ଏକନାଥ ଠାକୁରଙ୍କୁ ଅର୍ଚ୍ଚନ କରୁଥିବ, ତାର ସିଧା ଠାକୁର ଘର ଭିତରେ ବସିବ। ବର୍ତ୍ତମାନ ଯଦି କୌଣସି ଲୋକ ଆସି ପ୍ୟାଣ୍ଟ ସାର୍ଟ ପିନ୍ଧି ଜୋତା ମାଡ଼ିକି ପଶିବ, ପଶି ସିଧା ଯାଇ ପୂଜାରୀକି ଆଲିଙ୍ଗନ କରିବ, ପୂଜାରୀ ତାକୁ ରଖିବନି, ଶୀଘ୍ର ଡାକିରଣ ପିଟିକି ବାହାର କରିବ। ଏକନାଥକୁ ଯେମିତି ଠାକୁରଙ୍କୁ ଶାଳଗ୍ରାମକୁ ଅର୍ଚ୍ଚନ କରୁଛନ୍ତି ଏକନାଥ, ଇଏ ସିଧା ଗଲେ ଜୋତା ମାଡ଼ିଛନ୍ତି, ପ୍ୟାଣ୍ଟ ସାର୍ଟ ପିନ୍ଧିଛନ୍ତି, ସବୁ ମ୍ଳେଚ୍ଛ ପୋଷାକ, ଯବନ ପୋଷାକ ପିନ୍ଧିଛନ୍ତି, ଯାଇ ଆଲିଙ୍ଗନ କରନ୍ତି ଏକନାଥଙ୍କର ବକ୍ଷକୁ। ଏକନାଥ ଠାକୁରଙ୍କୁ ରଖିଦେଲେ, ରଖିଦେଇ ଆଙ୍କୁ ଆଲିଙ୍ଗନ କରନ୍ତି, କହିଲେ ଭାଇ ତୁମ ଭଳିଆ ବନ୍ଧୁ ମୋର ସଂସାରରେ କେହି ନାହାନ୍ତି, ନା କାହିଁକି ନା ବକ୍ଷ ଦେଶକୁ ଆଲିଙ୍ଗନ କେବଳ ବନ୍ଧୁ ହିଁ କରେ, ତୁମେ ସିଧା ଆସିଲ, ମୋତେ ଅପେକ୍ଷା ବି କଲଣି, ମୋର ବକ୍ଷ ଦେଶକୁ ଆସିକି ତୁମେ ଆଲିଙ୍ଗନ କଲ, ତୁମ ଭଳିଆ ବନ୍ଧୁ ଆଉ ସଂସାରରେ ମୋର କିଏ ଅଛି, ଆଉ ପ୍ରଭୁଙ୍କର ସେବା ପରେ ହେବେ, ଚାଲ ମୋ ଘରେ ଟିକେ ଆତିଥ୍ୟ ସ୍ୱୀକାର କର। ଇଏ ବ୍ରାହ୍ମଣର ମତ ହିଁ ଖରାପ ହେଇଗଲା, କହିଲେ ଆରେ ଭଗବାନ ଧରିଥିବା ଅବସ୍ଥାରେ ମୁଁ ଚପଲ ମାଡ଼ିକି ଗଲି, ତାକୁ ଆଲିଙ୍ଗନ କଲି, ତାର ବି କ୍ରୋଧ ଆସିଲାଣି, ଆଉ ମୋର ଝିଅ ବିଭାଗର କ'ଣ ହବ, ବର୍ତ୍ତମାନ ମୁଁ ଦୁଇଟା ଗଲା, ମୋର ଟଙ୍କା ବି ସେଠୁ ମିଳିବନି, ଏଠି ଅପରାଧ ହିଁ କହିଲି। ସେଠୁ ବିଚାର କଲା, ଫେରିକି ଗଲା, ଯାଇକି ଆଉ ବ୍ରାହ୍ମଣଙ୍କୁ ପଚାରିଲା କ'ଣ କରିବା, କହିଲେ ଆଉ ତ କିଛି ଉପାୟ ପାଇଲିନି, କହିଲେ ଦେଖ ଗୃହସ୍ଥର ସବୁଠୁ ପ୍ରିୟ ବସ୍ତୁ ହେଉଛି ସ୍ତ୍ରୀ, ଯାହାର ସ୍ତ୍ରୀ ପ୍ରତି ଯେତିକି ଆସକ୍ତି ଅଛି, ଯେତିକି ପ୍ରିୟତା ଅଛି, ଆଉ ସେ ସ୍ତ୍ରୀର କୌଣସି ଭଲ ମନ୍ଦରେ ସେତିକି ଦୁଃଖୀ ହବ, ତୁମେ ଗୋଟେ କାମ କର, ତୁମେ ଯଦି କୌଣସି ଉପାୟରେ ଯାଇକି କିଛି ବ୍ରାହ୍ମଣ ଶିକ୍ଷା ଦେଲେ, ତାର ସ୍ତ୍ରୀ ଅନ୍ତରରେ ଯଦି କ୍ରୋଧଟା ସୃଷ୍ଟି କରିଦେଇପାରିବ, ତାହେଲେ ଏକନାଥ କ୍ରୋଧ କରିବ, ଏକନାଥ କ୍ରୋଧ ଦେଲା ମାନେ ସରିଗଲା, ତୁମର ଝିଅ ବାହାର ପାଇଁ ଯାହା ଦରକାର ଆମେ ଦେଲୁ। ତେଣୁ ଇଏ କିଛି ସମୟ ପରେ ପୁଣି ଗୋଡ଼ ହାତ ଧୋଇ ଯାଇ ପହଞ୍ଚିଲେ, କହିଲେ ମୋତେ ତ ଆପଣ ବନ୍ଧୁ ବୋଲି ସ୍ୱୀକାର କରିଥିଲେ, ଆଉ ମୁଁ ଆପଣଙ୍କ ଘରେ ଆଜି ଭୋଜନ କରିବି। ଏକନାଥ କହିଲେ ସ୍ତ୍ରୀଙ୍କୁ, ଦେଖ ଆମ ବନ୍ଧୁ ଆସିଛନ୍ତି, କାରଣ ବକ୍ଷକୁ ଯିଏ ଆଲିଙ୍ଗନ କଲା ଆଉ ସିଏ ବନ୍ଧୁ କେମିତି ନ ହେବେ, ତାଙ୍କ ପାଇଁ ଭଲ ଭଲ ଜିନିଷ ରୋଷେଇ କର। ଭଗବାନ ପାଖରେ ଭୋଗ ଲଗା, ଭୋଗ ଲାଗିଲା ଆଉ ପ୍ରସାଦ ସାଙ୍ଗରେ ବସିଲେ। ଏକନାଥ କହିଲେ ନା ମୋ ବନ୍ଧୁ ସାଙ୍ଗରେ ମୁଁ ପାଇବି ନା। ଆଉ ସ୍ତ୍ରୀ ଆସିକି ପ୍ରସାଦ ପରଶୁଛି, ସ୍ତ୍ରୀ ଯେତେବେଳେ ପ୍ରସାଦକୁ ପରଶିବ ନୁହେଁ ବୋଲି ନାହିଁ, ପ୍ରସାଦ କ'ଣ ଆପଣ ଠିଆ ହେଇକି ପରିଶି ପାରିବେ କି? ବସିକି ବସିକି ପାରୁଛନ୍ତି ମାନେ ନଇଁକି ପରିଶିଲେ। ତେଣୁ ସ୍ତ୍ରୀ ଯେତେବେଳେ ନଇଁକି ପରୁଛନ୍ତି, ଇଏ ତାଙ୍କର କ'ଣ କଲେ ବ୍ରାହ୍ମଣ, ଇଏ ଯାଇକି ସ୍ତ୍ରୀଙ୍କର ପିଠି ଉପରେ ବସିଲେ, ଡେଇଁ ପଡ଼ିକି ସ୍ତ୍ରୀଙ୍କ ପିଠି ଉପରେ ବସିଲେ। କାରଣ ତାଙ୍କର ଉଦ୍ଦେଶ୍ୟ ହେଉଛି ସ୍ତ୍ରୀଟା ରାଗୁ, ସ୍ତ୍ରୀଟା ରାଗିଲେ ଏକନାଥ ରାଗିବ, ଏକନାଥ ରାଗିଲା ମାନେ ବ୍ରାହ୍ମଣ ମାନେ ମୋତେ ଟଙ୍କା ଦେବେ। କିନ୍ତୁ ସ୍ତ୍ରୀର ପିଠି ଉପରେ ଯାଇକି ବସିଲେ ଏକନାଥ ଡାକି ପହଞ୍ଚି କାହାକୁ, ତା ସ୍ତ୍ରୀକୁ, ହେ ସତୀ ବ୍ରାହ୍ମଣ ଦେବତା ବର୍ତ୍ତମାନ ତୁମ ଉପରେ ଚରଣ ରଖିଛନ୍ତି, ଖୁବ ସାବଧାନ ଯେମିତି ବ୍ରାହ୍ମଣ ଦେବତା ତଳେ ପଡ଼ି ନ ଯାଆନ୍ତି। ଆଉ ସ୍ତ୍ରୀ କହୁଛନ୍ତି, ହେ ସ୍ୱାମୀ, ହେ ବ୍ରାହ୍ମଣ, ଆଉ ମୋ ପୁଅ, ମୁଁ ରୋଷେଇ କଲାବେଳେ ଘର କାମ କଲାବେଳେ ମୋ ପୁଅ ମୋ ପିଠି ଉପରେ ଚଢ଼େ, ମୋର ପୁଅର ନାମ ହରିପଣ୍ଡିତ, ହରିପଣ୍ଡିତ, ମୁଁ ଆପଣଙ୍କୁ ଏଇ କଥାରେ କହୁଛି, ସୁଦୁର୍ଲଭ ପ୍ରସାଦାତ୍ମା କୋଟି ସ୍ତୁତି ମହାମୁନି। ଗୃହସ୍ଥ ଜୀବନ, ବୈରାଗ୍ୟମାନଙ୍କର ଜୀବନ କଥା କ'ଣ କହିବା, ସାମ୍ପ୍ରଦାୟିକ ଗୃହସ୍ଥ ସଗୃହସ୍ଥଙ୍କର ଜୀବନ ଏଭଳି ନିଷ୍କାମତା। ଆଉ ସେ କହୁଛନ୍ତି, ସ୍ୱାମୀ ବ୍ୟସ୍ତ ହୁଅନ୍ତିନି, ବ୍ରାହ୍ମଣଙ୍କ ନିକଟରେ ସିଏ ଆପଣଙ୍କର ବନ୍ଧୁ, ସିଏ ଆମର ଅତିଥି, ତାଙ୍କର କିଛି କ୍ଷତି ହେବନି। ମୋର ଅଭ୍ୟାସ ଅଛି, ମୋ ପୁଅ ହରିପଣ୍ଡିତ ବଡ଼ ହେଲା ପରେ ବି ଅଝଟ କରିକି ଆସିକି ମୋ ପିଠିରେ ଚଢ଼େ, ମୁଁ ସେତେବେଳେ ରୋଷେଇ କରେ, ଘର ଲିପେ, ଏସବୁ କାମ କରେ। ତେଣୁ ମୁଁ କୌଣସି ଏମିତି କାମ କରିବିନି ଯେମିତି ବ୍ରାହ୍ମଣ ଦେବତା ତଳେ ପଡ଼ିଯିବ। ବ୍ରାହ୍ମଣ ଯେତେବେଳେ ସେଟା ଶୁଣିଲେ, ସ୍ତ୍ରୀର ପାଦକୁ ଧରିଲେ, ଏକନାଥର ପାଦକୁ ଧରିଲେ ଏବଂ ବୋହୁ ହିଁ କାନ୍ଦିଲେ, କହିଲେ ଆଜ୍ଞା ମୋତେ କ୍ଷମା କରିଦିଅନ୍ତୁ, ମୁଁ ତ ଏଇ ଦୁଷ୍ଟମାନଙ୍କ ବୁଦ୍ଧିରେ ପଡ଼ିକି ଆପଣଙ୍କୁ ଆସିକି ପରୀକ୍ଷା କଲି। ଏକନାଥ କହିଲେ, ଆପଣଙ୍କର କ'ଣ ଅସୁବିଧା, କାହିଁକି ଏସବୁ କାମ କଲେ? ନା ମୋର ଝିଅ ବିବାହର ପାଇଁ ଟଙ୍କା ଦରକାର ଥିଲା, ମୋତେ କହିଲେ ବ୍ରାହ୍ମଣମାନେ ତୁମେ ଏକନାଥଙ୍କ ଅନ୍ତରରେ କ୍ରୋଧ ସୃଷ୍ଟି କରିଦିଅ, ଆମେ ଟଙ୍କା ଦେବୁ। ଏକନାଥ କହିଲେ, ଏଇଟା ଗୋଟେ କଥା, ତୁମକୁ ମୁଁ ବନ୍ଧୁ ବୋଲି ସ୍ୱୀକାର କରିଛି ମାନେ ମୋର ଯୋଉ ଜମି ଖଣ୍ଡିକ ଅଛି ତା ବିକିଦେବି, ଆଉ ତୁମର ଝିଅର ବିବାହ। ଏବଂ ଏକନାଥ ହିଁ ନେଇ ସେ ବ୍ରାହ୍ମଣର ଝିଅର ବିବାହ କରେ। ପ୍ରଶାନ୍ତ ଆତ୍ମା କୋଟି ସୁଖି ମହାମୁନି ଆଉ ସୁଦୁର୍ଲଭ, ଇନ୍ଦ୍ରିୟମାନେ ସମ୍ପୂର୍ଣ୍ଣ ବୈରାଗ୍ୟତା ପ୍ରାପ୍ତ ହେଲେ ସାଧୁଗୁରୁଙ୍କ ଦୟାରୁ, ବିଷୟ ଭୋଗ ପ୍ରତି ନିଷ୍ପୃହ ହେଇଗଲେ, ନିଷ୍କାମତା ଜଣଙ୍କ ଅନ୍ତରରେ ଆସିଗଲେ, ସାଧୁଗୁରୁଙ୍କ କରୁଣା ବଳରେ ସେ ନିଷ୍କାମ କୃଷ୍ଣ ଭକ୍ତ ହେଇପାରିବ। ଭକ୍ତିର ମହିମାକୁ ରୂପ ଗୋସ୍ୱାମୀଙ୍କ ପାଖରେ ମହାପ୍ରଭୁ ଏତିକି ବାଟ ଆଣିଲେ, ମନୁଷ୍ୟ ଜାତି କେତେ କମ୍ ଅନନ୍ତ ଜୀବମାନଙ୍କ ଭିତରେ, ପୁଣି ମନୁଷ୍ୟଙ୍କ ଭିତରେ କେତେ ଲୋକ ଭକ୍ତି କରୁଛନ୍ତି, ଏ ବେଦ ମାନୁଛନ୍ତି, ପୁଣି ବେଦ ମାନିବା ଭିତରେ କେତେ ଲୋକ ଧର୍ମଚାରୀ ଅଛନ୍ତି, ଧର୍ମ ଆଚରଣ କରୁଛନ୍ତି, କର୍ମନିଷ୍ଠ, ଏବଂ କୋଟି କର୍ମନିଷ୍ଠଙ୍କ ଭିତରେ ଗୋଟେ ଜ୍ଞାନୀ ଶ୍ରେଷ୍ଠ, କୋଟି ଜ୍ଞାନୀଙ୍କ ଭିତରେ ଜଣେ ମୁକ୍ତ, ଏବଂ କୋଟି ମୁକ୍ତମାନଙ୍କ ଭିତରେ ଦୁର୍ଲଭ ଜଣେ କୃଷ୍ଣ ଭକ୍ତ। ରୂପ ଗୋସ୍ୱାମୀ ହାତ ଯୋଡ଼ିକି ପଚାରୁଛନ୍ତି, ପ୍ରଭୁ ପ୍ରୟାଗରେ ଘଟଣା, ପ୍ରଭୁ ଦଶଶ୍ୱମେଧ ଘାଟରେ ମହାପ୍ରଭୁ ଶିକ୍ଷା ଦେଉଛନ୍ତି, ଆଉ ଏଇ ଭକ୍ତିଟା କେମିତି ମିଳିବ ଟିକେ କୁହନ୍ତୁ, ଯଦି କୃଷ୍ଣ ଭକ୍ତିଟା ଯଦି ଦୁର୍ଲଭ ତାହେଲେ କିଭଳି ମିଳିବ? ଏ ପ୍ରସିଦ୍ଧ ଶ୍ଳୋକ ଚୈତନ୍ୟ ଚରିତାମୃତରେ ମହାପ୍ରଭୁ କହୁଛନ୍ତି, ବ୍ରହ୍ମାଣ୍ଡ ଭ୍ରମିତେ କୋ ଭାଗ୍ୟବାନ ଜୀବ, ବ୍ରହ୍ମାଣ୍ଡ ଭ୍ରମିତେ କୋ ଭାଗ୍ୟବାନ ଜୀବ, ଗୁରୁ କୃଷ୍ଣ ପ୍ରସାଦ ଭକ୍ତି ଲତା ବିଜ, ଗୁରୁ କୃଷ୍ଣ ପ୍ରସାଦ ଭକ୍ତି ଲତା ବିଜ। ଭକ୍ତି ହେଉଛନ୍ତି ସୁଦୁର୍ଲଭ, ଏଟାକୁ ଦର୍ଶାଇବାକୁ ଯାଇ ଭକ୍ତି ଦର୍ଶାଇଲା ପରେ ଭକ୍ତି ଏଇ ସୁଦୁର୍ଲଭ ଭକ୍ତି ପ୍ରାପ୍ତିର ଉପାୟ ବର୍ତ୍ତମାନ କହୁଛନ୍ତି। କିଏ ସୁଦୁର୍ଲଭ ଭକ୍ତି ପ୍ରାପ୍ତ ହେଇପାରିବ? ଭକ୍ତି ତ ସହଜ ଜିନିଷ ନା ପ୍ରାପ୍ତ। ଦେଖନ୍ତୁ ଏଇ ଯୋଉ ଆଲୋଚନା ହେଉଛନ୍ତି, କେହି ଆପଣ ଆପାତ ବିଚାରରେ ନେବେନି, ଏ ସମ୍ପୂର୍ଣ୍ଣ ତତ୍ତ୍ୱ ଆଉ ଅତି ଯାହା କୁହନ୍ତି ବୃହତ୍ତମ ଜିନିଷ ମହାପ୍ରଭୁଙ୍କର, ସେଥିପାଇଁ ଗୁରୁଦେବ କୁହନ୍ତି ଆମର ଅଧିକାର ନାହିଁ, କେବଳ ତ ସାଧୁଗୁରୁଙ୍କର କୃପାକୁ ଆଶ୍ରୟ କରି ଗୁରୁଦେବଙ୍କର କଥାକୁ ଆମେ କହୁଛୁ। କାରଣ ଚୈତନ୍ୟ ଚରିତାମୃତ ହେଉଛି ପିଜି କୋର୍ସ। ଗୁରୁଦେବ କୁହନ୍ତି, ଆଉ ଗୁରୁଦେବ କୁହନ୍ତି ଏଠି ତ ପ୍ରାଇମେରୀ ବା ପ୍ରି ପ୍ରାଇମେରୀ ଷ୍ଟୁଡେଣ୍ଟ ମାନେ ଅଛନ୍ତି, ଯେଉଁମାନଙ୍କର ଏପର୍ଯ୍ୟନ୍ତ ଆମର ଯାହା କୁହନ୍ତି ଭୋଗର କାମନା ଯାଇନି, ସଂସାରକୁ ଭୋଗିବା, ସଂସାରରେ ବିଷୟ ପ୍ରାପ୍ତ ହେଇକି କିଛି ସୁଖ ପ୍ରାପ୍ତ ହେବା ଏ ଆଶା ଯାଇନି, ଆଉ ଏ ପିଜି କୋର୍ସ ଆମେ କେମିତି ବୁଝିବା। ତଥାପି କେବଳ ନିଜର ସାଧନକୁ ଜଗିକି ଏବଂ ସାଧନ ପଥରେ ଅଗ୍ରସର ହେବା ପାଇଁ ଆମେମାନେ ଏ କଥାକୁ ଆଲୋଚନା କରୁଛେ। ଆମର ବହୁତ ବଡ଼ ଧାରଣା କ'ଣ କି ଭକ୍ତି ପଥକୁ ଆସିଗଲେ ହିଁ ଆମେ ଭାଗ୍ୟବାନ ହେଇଗଲେ, ନାହିଁ। କର୍ମୀ ଲୋକମାନେ ଭାଗ୍ୟବାନ ମନେ କରନ୍ତି କାହାର ପୁଅ ବଡ଼ ଲୋକ ହେଇଗଲେ, ବହୁତ ବଡ଼ ଆଇଏଏସ୍ ଅଫିସର ହେଇଗଲେ କି ସାଇଣ୍ଟିଷ୍ଟ ହେଇଗଲେ କି ବଡ଼ ଲୋକକୁ ଭେଟିଗଲେ ସେ ଭାଗ୍ୟବାନ ବୋଲି ମନେ କରନ୍ତି, କିଛି ଧନ ପାଇଗଲେ ଭାଗ୍ୟବାନ ବୋଲି ମନେ କରନ୍ତି, ସେ ଭାବନ୍ତି ଏଇଟା ଭଗବାନ ଜଗନ୍ନାଥଙ୍କର କୃପା, ଭାଗ୍ୟବାନ। ଭକ୍ତ କେତେବେଳେ ଭାଗ୍ୟବାନ ବୋଲି କୁହାଯିବ? ଏ ସୁଦୁର୍ଲଭ ଭକ୍ତି କିଭଳି ମିଳିବ, କିଏ ପ୍ରାପ୍ତ ହବ? ନା ବ୍ରହ୍ମାଣ୍ଡେ ଭ୍ରମିତି କୋନ ଭାଗ୍ୟବାନ ଜୀବ। ଆମେ ସମାନ ବ୍ୟକ୍ତି, କେତେ ବ୍ରହ୍ମାଣ୍ଡରେ ବୁଲିଛେ କିନ୍ତୁ କେତେବେଳେ ଆମକୁ ଭାଗ୍ୟବାନ ବୋଲି କୁହାଯିବ? ନା ମହତ୍ କୃପାରେ କୃଷ୍ଣ ଭକ୍ତିରେ ଯାହାର ଶ୍ରଦ୍ଧା ଆସିବ, ଭଜନରେ ଯାହାର ଶ୍ରଦ୍ଧା ଆସିବ, ସେ ଭାଗ୍ୟବାନ। କେବଳ ଯେ ଭକ୍ତି ପଥକୁ ଚାଲି ଆସିବା ଯେ ଜଣେ ଭାଗ୍ୟବାନ ବୋଲି ମନେ କରିଦେବ, ଆମେ ଏ ଶ୍ଳୋକକୁ ବ୍ୟବହାର କରନ୍ତି, ଏହାର ତତ୍ତ୍ୱଗତ ଅର୍ଥ ହେଉଛି ଏଇଟା। ଜଣେ ବହୁତ ଭକ୍ତ ମନେ କରନ୍ତି, ମୁଁ ବହୁତ ଭାଗ୍ୟବାନ ହେଇଗଲି, ଗୁରୁ ପଦାଶ୍ରୟ କରିଦେଲି, ମୋର ସରିଗଲା କାମ। ନା ନା ନାହିଁ, ଏଇଟା ଭାଗ୍ୟବାନ ନୁହେଁ। ପୂର୍ଣ୍ଣ ଭାଗ୍ୟବାନ ବୋଲି କାହା କୁହାଯିବ? ଏ ଭାଗ୍ୟବାନ ଶବ୍ଦ ଅର୍ଥରେ କହୁଛନ୍ତି ମହତ୍ କୃପାରେ ଯାହାର କୃଷ୍ଣ ଭକ୍ତିରେ ଶ୍ରଦ୍ଧା ଜନ୍ମିଛି। ଆମେ ପ୍ରଶ୍ନ କରିବା ଦରକାର, ମୋର ଭଗବାନଙ୍କ ପ୍ରତି କ'ଣ ସେତିକି ଶ୍ରଦ୍ଧା ଅଛି? ମୋର ସ୍ୱର ପ୍ରତି ଯେତିକି ଶ୍ରଦ୍ଧା ଅଛି, ମୋର ବସ୍ତ୍ର ପ୍ରତି, ମୋର ଭୂଷଣ ପ୍ରତି, ମୋର ଭୋଜନ ପ୍ରତି ଯେତିକି ଶ୍ରଦ୍ଧା ଅଛି, ମୋର କ'ଣ ଭଗବାନଙ୍କ ଭଜନ ପ୍ରତି ସେତିକି ଶ୍ରଦ୍ଧା ଅଛି? ନାହିଁ, ତାହେଲେ ମୁଁ ଭାଗ୍ୟବାନ କେମିତି? ଏ ସୁଦୁର୍ଲଭ ଭକ୍ତି ପାଇବାକୁ ହେଲେ ରୂପ ଗୋସ୍ୱାମୀ, ଏଇ ରୂପ ଗୋସ୍ୱାମୀ ଭକ୍ତିର ସନ୍ଦେଶ ସୁନ୍ଦର ଲେଖିଛନ୍ତି, ଯୋପି ଅତି ଭାଗ୍ୟେନ ଜାତ ଶ୍ରଦ୍ଧା ଆସ୍ୟ ସେ ବନେ। ଅତି ଭାଗ୍ୟରେ କିଏ ଶ୍ରଦ୍ଧାଟିକୁ ପାଏ ସାଧୁଗୁରୁଙ୍କ ଦୟାରେ? କୃଷ୍ଣ ଭକ୍ତିରେ ତାର ଶ୍ରଦ୍ଧା ଆସିବ ଅତି ଶ୍ରଦ୍ଧାରେ। ଦେଖୁଛନ୍ତି ନା ଆପଣ, ସଂସାରୀ ଲୋକ ଗୋଟେ ଘର କରିଛି ଭୁବନେଶ୍ୱରରେ, ସିଏ କେତେ ଦିନ ରହିବ ତାର ବି ଠିକଣା ନାହିଁ। ସେଠି ଗୋଟେ ମାର୍ବଲ ପକେଇଛି ବା ସେ ଘରରେ ଗୋଟେ ମ୍ୟାଟ୍ ପକେଇଛି, ସେ ଘରରେ ଟିକେ ମଳି ଲାଗିଗଲେ ବି ତାକୁ କେତେ ଆଦର ଲାଗୁ, ତାକୁ ପୋଛୁଛି, ପରିଷ୍କାର କରୁଛି, କେତେ ଶ୍ରଦ୍ଧାରେ ସେ ଘରଟାକୁ ସଜଉଛି, ତାର ଶ୍ରଦ୍ଧା ଅଛି ତାର ସଂସାର ବସ୍ତୁ ପ୍ରତି। ଭକ୍ତର ଯେତେବେଳେ ଭକ୍ତି ପ୍ରତି, ନାମ ଭଜନ ପ୍ରତି ସେଇଭଳି ଶ୍ରଦ୍ଧା ଆସିବ ମହତ୍ତର କୃପାରେ, ତାହେଲେ ଜାଣିବ ସେ ଭାଗ୍ୟବାନ। ସେ ଶ୍ରଦ୍ଧା ନ ଆସିଲା ପ୍ରତି ସେ ଭାଗ୍ୟବାନ ହେବ। ଏବଂ ଜୀବଗୋସ୍ୱାମୀ କ୍ରମ ସନ୍ଦର୍ଭରେ ରଚନା କରୁଛନ୍ତି, ଅତି ଭାଗ୍ୟେନ ମହତ୍ସଙ୍ଗାରି ଜାତ ସଂସ୍କାର ବିଶେଷଣ। ଏ ଭାଗ୍ୟ ସମସ୍ତଙ୍କର ହବ, ଆପଣ କେହି ଅଲଗା ଦୃଷ୍ଟିରୁ ନେବେନି, ଏ ବହୁତ ଗୁରୁତ୍ୱ କଥା। ଏବଂ ଇଏ ସିଦ୍ଧାନ୍ତର ଶେଷ ଜିନିଷ କଥା, ଟପ୍ମୋଷ୍ଟ କଥା, ଇଏ ଏ ପଏଣ୍ଟକୁ ନଗଲା ପର୍ଯ୍ୟନ୍ତ ଆମେ ଆ ଭଜନରେ ଆମର ମତି ଲାଗିବନି। କୌଣସି କାର୍ଯ୍ୟ କରି, କୌଣସି ସେବା କରି କିଭଳି ମହତ୍ତର କୃପାଟାକୁ ଆମେ ଆକର୍ଷଣ କରିବାକୁ ପଡ଼ିବ ଏ ଜୀବନରେ, ନହେଲେ ଭକ୍ତିର ଶ୍ରଦ୍ଧା ଆମର କେବେ ଜନ୍ମିବନି। ଏ ପରୀକ୍ଷା କରିକି ଜୀବନ ଦେଖନ୍ତି, ଅନୁଭବର ବିଷୟ ଆଜ୍ଞା। ଏ ଜୀବନ ଭିତରେ ଆପଣ 50 ବର୍ଷ ଦୀକ୍ଷା ନେଲେ, 50 ବର୍ଷ ଭିତରେ କେବଳ ନିଜ ସାଧନ ବଳରେ ଏଇ ଇନ୍ଦ୍ରିୟମାନଙ୍କୁ ଜୟ କରିବାଟା ହିଁ ନିଜ ସାଧନ ବଳରେ ଅସମ୍ଭବ ବ୍ୟାପାର ହୋଇପଡ଼ିବ। ଭଜନ କ'ଣ କରିବ? ଯେତିକି ଆମେ ଭଜନ କରିବା ନା, ଯେତିକି ଆମେ ଷ୍ଟ୍ରିକ୍ଟ ପ୍ରିନ୍ସିପଲ ଭିତରେ ରହିକି ଯେତିକି ଭଗବାନଙ୍କୁ ଡାକିବା, ସେତିକି ସେଇ ସାଧନର ଶକ୍ତି ବଳରେ ଏଇ ଇନ୍ଦ୍ରିୟକୁ ଜୟ କରିବା ବି କାଠିକର ବ୍ୟାପାର ହେଇଯିବ। ଭଗବାନ ପାଖରେ କ'ଣ ଶ୍ରଦ୍ଧା ଆସିବ ଆଜ୍ଞା? ଯୁବକ ସ୍ୱାମୀ କହିଛନ୍ତି, ଅତି ଭାଗ୍ୟେନ ଯାହାର ଅତି ଭାଗ୍ୟ ମହତ୍ସଙ୍ଗାରୀ ଜାତ ସଂସ୍କାର ବିଶେଷଣ। ସିଏ ଯଦି ମହତର ସଙ୍ଗ କରିଛି, ତାର ଗୋଟେ ସଂସ୍କାର ଜାତ ହବ, ମହତର ଆଚରଣ, ମହତଙ୍କର କଥା ଶ୍ରବଣ କଲା ପରେ ତାଙ୍କର ଆଚରଣରୁ ତାର ଶ୍ରଦ୍ଧା ଜନ୍ମିବ, ନ ଶ୍ରଦ୍ଧା ହବ, ଭକ୍ତିର ଶ୍ରଦ୍ଧା ଆସିବ। ଆପଣ ଦେଖନ୍ତୁ, ଜଣେ ଶ୍ରଦ୍ଧାରେ ବସିକି ସେଠି ଭଗବାନଙ୍କର ନାମ କୀର୍ତ୍ତନ କରୁ, ତାରି ପାଖରେ ଆପଣ ବସିଯିବେ, ଆପଣଙ୍କର ଇଚ୍ଛା ମୁଁ ବି ସେଇଭଳି ତାଭଳି ଶ୍ରଦ୍ଧାରେ, ଶ୍ରଦ୍ଧାଟା ଯେମିତି କର୍ମୀର ଶ୍ରଦ୍ଧା ଜାତ ହୁଏ, ଭକ୍ତର ସେଇଭଳି ଶ୍ରଦ୍ଧା ଜାତ ହୁଏ। ସେଭଳି ଜଣେ ଯେମିତି ତାର ଘରକୁ ଆଦରରେ ସୁନ୍ଦରରେ ସଜେଇକି ରଖୁଛି, ଆଉ ଜଣେ ଦେଖୁଛି ଆରେ ସେ ତା ଘରକୁ ଏମିତି ସଜେଇକି ରଖିଛି, ଏଭଳି ଡାଇନିଂ କରିଛି, ଏଭଳି ବେଡରୁମ୍ କରିଛି, ମୁଁ ସେଭଳି କରେ। ସେଭଳି ଭକ୍ତର ମହାଭାଗ୍ୟ କିଭଳି ଆସିବ ନା, ଅତି ଭାଗ୍ୟ ନୁ ମହତ୍ ସଂଜ୍ଞାଦି ଜାତ ସଂସ୍କାର ବିଶେଷଣ। ମହତର ସଙ୍ଗ କଲା ପରେ ସଙ୍ଗମାନେ ମହତର ନିକଟରେ ରହି ତାଙ୍କର ଆଚରଣକୁ ଦର୍ଶନ କରିବା ଦ୍ୱାରା ଆମର ବି ଭକ୍ତିର ଶ୍ରଦ୍ଧା ଆସିବ। ଏଇ ସଂସ୍କାରଟା ଯଦି ଥିବ ତାର ଭାଗ୍ୟବା ଭାଗ୍ୟବାନ କେବେ ଭଜନରେ ମତି ଲାଗିବ ନା। ଯଦି କେହି ପ୍ରଶ୍ନ କରନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ଟୀକା, ଯଦି କେହି ପ୍ରଶ୍ନ କରନ୍ତି ଆମେ କଣ ଡାଇରେକ୍ଟ ଭଗବାନ ପ୍ରଭୁ ଜଗନ୍ନାଥଙ୍କୁ ଡାକିଲେ ଭଗବାନ କଣ ଶୁଣିବେ ନା, ଆମର କଣ ଭକ୍ତିର ଶ୍ରଦ୍ଧା ଆସିବ ନା। ଇଏ ଯୋଉ ପଏଣ୍ଟ ଆଲୋଚନା କରାଯାଉଛି, କର୍ମୀର ଶ୍ରଦ୍ଧା ଅଲଗା, ଶତ ଶତ ଲୋକ ଲକ୍ଷ ଲକ୍ଷ ଲୋକ 6 ଲକ୍ଷ ଲୋକ କାଲି ଜଗନ୍ନାଥଙ୍କ ନିକଟକୁ ଯାଇଥିଲେ, ତାଙ୍କର ଯୋଉ ଶ୍ରଦ୍ଧା ଭକ୍ତର ସେ ଶ୍ରଦ୍ଧା ନୁହେଁ, ତାଙ୍କର ଶ୍ରଦ୍ଧା ଲୌକିକ ଶ୍ରଦ୍ଧା, ପ୍ରଭୁ ଜଗନ୍ନାଥଙ୍କ ନିକଟରୁ କିଛି ମାଗିକି ନେଇ ପଳେଇ ଆସିବେ। ଆଜି ବଡ଼ ଦିନ ଅଛି, ରଥଯାତ୍ରା ଦିନ ଜଗନ୍ନାଥ କିଛି ଖୁସି ଥିବେ, କିଛି ସଂସାରୀ ଦ୍ରବ୍ୟ ତାଙ୍କ ଉପରେ ମାଗିକି ନେଇ ପଳେଇ ଆସିବେ, ଏଥିପାଇଁ ସେ ଯାଇଥିଲେ। ବଡ଼ ଲୋକର ଫେଷ୍ଟିଭାଲ ହେଲେ ତାର ପୁଅ କଣ ହେଉଛି ବାର୍ଥ ଡେ ଫେଷ୍ଟିଭାଲ କରୁଛି କି ମ୍ୟାରେଜ୍ କରୁଛି, ସେ ଖୁସି ଅଛି, ସେ ଦୁଃଖୀ ଦରିଦ୍ରଙ୍କୁ ଦିଏ। ସେଭଳି ଜଗନ୍ନାଥ ଆଜି ଉତ୍ସବ, ସେ ଖୁସି ଅଛନ୍ତି, ଆମେ କିଛି ମାଗିକି ନେଇ ଆସିବା, ତାର ଶ୍ରଦ୍ଧାଟା କର୍ମୀର ଶ୍ରଦ୍ଧାଟା ଆସିଲା, ସେଇଥିପାଇଁ ସେ ଯାଇଛି। ଭକ୍ତର ଶ୍ରଦ୍ଧା କାହା ନା, ଭକ୍ତର ଶ୍ରଦ୍ଧା ଭିନ୍ନ। ଏଠି ଯୋଉ ଆଲୋଚନା କରାଯାଉଛି, ଲାଷ୍ଟ ପଏଣ୍ଟ କେଉଁଠି ରହିଲା, ସୁଦୁର୍ଲଭ ପ୍ରସନ୍ତାତ୍ମା କୋଟିସୁବି ମହାମୁନି, ଜଣେ ଶୁଦ୍ଧ ଭକ୍ତ ନିଷ୍କାମ କୃଷ୍ଣ ଭକ୍ତ ଦୁର୍ଲଭ। ଆଉ ଏଇ ନିଷ୍କାମତା ଶୁଦ୍ଧ କୃଷ୍ଣ ପ୍ରେମ ପାଇବାକୁ ହେଲେ ଆପଣଙ୍କୁ ଏଇ ଏଇ ଟ୍ୟାକ୍ସ ଲାଇଫରେ ନେବାକୁ ପଡିବ। ଏଇଟା ଗୋଟେ ଇଜି ଟ୍ୟାକ୍ସ ହୁଏ, ଇଜି ଟ୍ୟାକ୍ସ ହୁଏ, ଛୋଟ ଜିନିଷ ନା। ସେଇ ବିଷୟଟି ଆଲୋଚନା ହେଉଛି, ଏଠି ଛୋଟ ଜିନିଷ କଥା କୁହାଯାଉନି। ମହାପ୍ରଭୁ ଯୋଉ କଥା କହୁଛନ୍ତି, ଏଟା ମହାପ୍ରଭୁଙ୍କର ପଏଣ୍ଟ। ସୁଦୃଢ଼ ଭକ୍ତି ପାଇବାକୁ ହେଲେ ଜଣେ ମହତଙ୍କର ସଙ୍ଗରେ ରହିକି ଯଦି ସଂସ୍କାର କିନ୍ତୁ ଜାତ ହେଇଛି ତୁମର, ସେ ସଂସ୍କାର ବଳରେ ତୁମର ଭକ୍ତିର ଶ୍ରଦ୍ଧା ଆସ, ଶ୍ରଦ୍ଧା ଆସିବନି, ମନ ଲାଗିବନି, ମନକୁ ଚେଷ୍ଟା କରିକି ଆପଣ ଲଗେଇ ପାରିବେନି, କେତେ ବି ଚେଷ୍ଟା କର। ମତି ନା କୃଷ୍ଣ ପରତ ସତୱା, ବାପା କାହାର ମନ ପ୍ରହ୍ଲାଦ କହୁଛନ୍ତି, ଆପଣ କଣ କହୁଛନ୍ତି ଆପଣଙ୍କ ମନ ଭଗବାନ ପାଖରେ ଲାଗିବ, କାହାର ମନ ଏ ସଂସାର ଭଗବାନ ପାଖରେ ଲାଗିଲାଣି ନା ଲାଗିଛି, ଲାଗିଛି, ମନକୁ ଲଗେଇଲେ ଭଗବାନ ପାଖରେ ଲାଗିବନି, କିନ୍ତୁ ନ ଲଗେଇଲେ ସେ ବିଷୟରେ ଲାଗିଯିବ। ତୁମର କଣ ଲାଗିବ ବାପା, ଆଉ ମୋର ମତି ଲାଗିଛି କାହିଁକି ନା, ଜଣେ ନିଷ୍କିଞ୍ଚନ ପରମହଂସ ନାରଦ ମୁନିଙ୍କର କୃପାଟା ମୁଁ ପାଇଯାଇଛି, ସେଥିପାଇଁ ମୋର ମନ ବିନା ଇଚ୍ଛାରେ ଯାଇ କୃଷ୍ଣଙ୍କ ପାଖରେ ଲାଗିଯାଉଛି। ଏ ଅସୁର ସମାଜରେ ରହିଛି, ଯେଉଁଠି କେବଳ ଅସୁରତା ନାସ୍ତିକତା ତମଗୁଣର ତରଙ୍ଗ ଚାଲିଛି, କିନ୍ତୁ ସେଠି ମୋର ମତିଟା କେବଳ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣରେ ରହିଛି। ଇଏ ମହତଙ୍କର ମୋ ପ୍ରତି ଗୋଟେ କରୁଣା, ମୋର ଶ୍ରଦ୍ଧା ଜାଗ୍ରତ ହେଇଯାଇଛି, ଇଏ ସଂସ୍କାର ମହାଲ ହେଇପାରିବ। ଆଉ ମୁଚୁକୁନ୍ଦଙ୍କ ସହିତ ଯେତେବେଳେ ମହାପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କର ବାର୍ତ୍ତାଳାପ ହେଉଛି ମୁଚୁକୁନ୍ଦ ସ୍ତୁତିରେ, ଭୟାପଭର୍ଗ ଭ୍ରମତା ସେ ଶ୍ଲୋକରେ ମୁଚୁକୁନ୍ଦ ଦେଖିଦେଲେ ପ୍ରଭୁଙ୍କୁ ଗୁମ୍ଫା ଭିତରେ, ଶ୍ୟାମ ସୁନ୍ଦର ଶରୀର ଚତୁର୍ଭୁଜ ହେଇଛନ୍ତି, ପଚାରୁଛନ୍ତି ଆପଣ କିଏ, ଏତେ ସୁନ୍ଦର ପୁରୁଷ ଆପଣ କିଏ, ଭଗବାନ ପରିଚୟ ଦେଉଛନ୍ତି, ମୁଁ ବସୁଦେବଙ୍କର ପୁତ୍ର, ମୋତେ ସମସ୍ତେ ବାସୁଦେବ କୁହନ୍ତି, ଓ ଆପଣ ସେ ପ୍ରଭୁ। ସେତେବେଳେ ସେ ସ୍ତୁତି କରିଛି ମୁଚୁକୁନ୍ଦଙ୍କର ସ୍ତୁତି, ବହୁତ ସୁନ୍ଦର ସ୍ତୁତି। ସେ କହିଛନ୍ତି ପ୍ରଭୁ ଯେତେବେଳେ ଜୀବର ଏ ସଂସାର, ସେ ଭାଗ୍ୟବାନ ଜୀବ ଏ ସଂସାର ବନ୍ଧନ ଯେତେବେଳେ ତାର ଶେଷ ହବାର ସମୟ ଆସୁଛି, ସେ ସାଧୁ ସଙ୍ଗ ପ୍ରାପ୍ତ ହେଉଛି, ସାଧୁ କୃପା ପ୍ରାପ୍ତ ହେଉଛି। ସେଠି ଭଗବାନ ଯଦି ପ୍ରଶ୍ନ କରୁଛନ୍ତି, ଭଗବାନ ପ୍ରଶ୍ନ ଉଠୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ପ୍ରଶ୍ନ ଉଠୁଛନ୍ତି, ଇଏ ଭାଗ୍ୟବାନ କିଏ, ସେ କଥା ପଡ଼ିଛି। ଆଚ୍ଛା ମୋ କୃପାଟା କଣ ଗୋଟିଏ ଜୀବକୁ ଏ ସଂସାରରୁ ପାର କରିପାରିବେନି, ଭଗବାନ ମୁଚୁକୁନ୍ଦଙ୍କର କଥା ଚାଲିଛି, ତୁମେ କଣ କହିଦେଲ ସାଧୁ କୃପା, ଜଣେ ସଂସାରରୁ ପାର ହେବାକୁ ହେଲେ କେବଳ ସାଧୁର କୃପା ଆବଶ୍ୟକ, ମୋ କୃପାଟା କଣ, ଏ ପ୍ରଶ୍ନ ଉଠୁଛନ୍ତି। ନନୁ ମତ୍ କୃପା ବିନା ସତ୍ସଙ୍ଗ ଅପି ନ ଚାତ୍,
କଣ ମୋ କୃପା ନହେଲେ ଜଣେ ସତ୍ସଙ୍ଗ ଜଣେ ସତ୍ସଙ୍ଗ ନ କରିକି କେବଳ କଣ ମୋ କୃପାରେ ଏ ଭବସାଗରକୁ ପାର ହେଇପାରିବନି? କହିଲେ ନା, ମୁଚକୁନ୍ଦ କାଟି ଦଉଛନ୍ତି ଭଗବାନଙ୍କର କଥାକୁ ନା କାହିଁକି? ନା ଜଣେ ମହାନ୍ତଙ୍କର କରୁଣା ପ୍ରାପ୍ତ ହିଁ ଭକ୍ତିରେ ଶ୍ରଦ୍ଧା ତାର ନ ଆସିଲା ପର୍ଯ୍ୟନ୍ତ ସେ ସଂସାର ବନ୍ଧନ ଉଦ୍ଧାର ହେଇପାରିବନି। ଆଉ ମୋ କୃପାରେ ନା ଆପଣଙ୍କ କୃପା ହେଇପାରିବନି ନା କାହିଁକି ହେଇପାରିବନି? ନା ମତ୍ କୃପା ଏବ ଆଦି କାରଣ ମସ୍ତୁ। ହେ ମୁଚକୁନ୍ଦ, ମୋ କୃପାଟା ଆଦି କାରଣ ହଉ। ଭଗବାନ ବିଶ୍ୱନାଥ ଚକଡ଼ ପ୍ରଶ୍ନ ଉଠୁଛନ୍ତି, ମୋ କୃପା ହଉଛି ଆଦି କାରଣ, ମୁଁ କୃପା କରୁଛି ବୋଲି ଗୋଟେ ଜୀବ ସଂସାର ପାର ହଉଛି। ମୁଚକୁନ୍ଦ, ନା ସନ୍ତ ଏ ଭଗତି ଆଶ୍ରୟ ଯଶ୍ୟ, ସନ୍ଥ ହଉଛନ୍ତି ଆଶ୍ରୟ, ସନ୍ତ ହଉଛନ୍ତି ଗତି, ନିଷ୍କିଞ୍ଚନ ପରମହଂସ ଉତ୍ତମ ଅଧିକାରୀ ଯେ ଉତ୍ତମ ମହାଭାରବ ସେ ହେଉଛନ୍ତି ଗତି ନା କାହିଁକି? ଏଠି କହୁଛନ୍ତି ସ୍ୱଚ୍ଛାମୟ, ମୁଁ ଆପଣଙ୍କ କଥା କାଟୁନି। ମୁଚକୁନ୍ଦ ହାତ ଯୋଡ଼ି କହୁଛନ୍ତି, ପ୍ରଭୁ ଆପଣ କହୁଛନ୍ତି ଆପଣ ହେଲେ ଗୋଟେ ଜୀବର ଉଦ୍ଧାର ଆଦି କାରଣ, କିନ୍ତୁ ଆପଣ ହେଇପାରିବେନି ନା କାହିଁକି? ଆପଣ କଣ? ଆପଣ ସ୍ୱଚ୍ଛାମୟ ନା, ଆପଣଙ୍କ ଇଚ୍ଛାରେ ଜଗତ ଚାଲିଛି ନା, ଆପଣ ସ୍ୱଚ୍ଛାମୟ ହେଇକି ଆପଣ କଣ କହିଛନ୍ତି ଭାଗବତରେ? ମୁଚକୁନ୍ଦକୁ ପଚାରୁଛନ୍ତି ଭଗବାନ ବିଶ୍ୱନାଥ ଚକ୍ରବର୍ତ୍ତୀ ଭାବରେ ଏହି ପ୍ରଶ୍ନ ଉଠୁଛନ୍ତି, ଆପଣ ସ୍ୱଚ୍ଛାମୟ କିନ୍ତୁ ଆପଣ କଣ କହିଛନ୍ତି ଭାଗବତରେ? ଆପଣ କଥାକୁ ଆପଣ ରଖନ୍ତୁ, ଆପଣ କହିଛନ୍ତି ନା ଅହଂ ଭକ୍ତ ପରାଧୀନ, ଆପଣ ଭକ୍ତର ଅଧୀନ ଆପଣ ସେଟା କହିଛନ୍ତି, ତାହେଲେ ଆପଣ କେମିତି ଭକ୍ତ ବିନା କୃପା କରିଦେବେ? ଗୋଟେ ଜୀବକୁ କେମିତି ଉଦ୍ଧାର କରିନି ଚାଲିଲେ? ଆପଣ ତ କହିଛନ୍ତି ଆପଣ ଭକ୍ତର ଅଧୀନ ବୋଲି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଅହଂ ଭକ୍ତ ପରାଧୀନ ଇତ୍ୟାଦି ସତ୍ ଇଚ୍ଛା ସର୍ବଂ ପ୍ରବଦ୍ୟତେ ନ ସ୍ୱତ ଇତି ବୁଦ୍ଧ୍ୟତେ। ସାଧୁର ଇଚ୍ଛାରେ ଆପଣଙ୍କ ଇଚ୍ଛାଟା ପଡ଼ିଯିବ, ସେଟା ସାଧୁ ଇଚ୍ଛା ନ ଖେଳେ ଆପଣ ଇଚ୍ଛା କୃପା କରିପାରିବେନି କାହାକୁ। ସିଧା କାଟିଦେଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମୁଚକୁନ୍ଦଙ୍କ ସ୍ତୁତିରେ। ସନ୍ଥ ଇଚ୍ଛା ଏଠି କହୁଛନ୍ତି ସତ ଇଚ୍ଛେବ ତତ୍ସର୍ବଂ ପ୍ରବଦ୍ୟତେ ନ ସ୍ୱତ ଇତି ବୁଦ୍ଧ୍ୟତେ। ହେ ପ୍ରଭୁ, ଆପଣଙ୍କର କୃପାଟା ଗୋଟେ ଜୀବକୁ ସଂସାର ଉଦ୍ଧାର କରିବା ପାଇଁ ଆଦି କାରଣ ନୁହେଁ, ସାଧୁର କୃପାଟା ନା କାହିଁକି? ସାଧୁର କୃପା ନା, ଆପଣ ବା ନିଜେ କହୁଛନ୍ତି ଆପଣ ସାଧୁର ଅଧୀନ ବୋଲି, ଆପଣଙ୍କ ବାକ୍ୟକୁ ଆପଣ ରକ୍ଷା କରନ୍ତୁ, ଆପଣ ସ୍ୱଚ୍ଛା। ତେଣୁ ଏଥିପାଇଁ ସେ କହୁଛନ୍ତି ଆମର ଏଇ କଥା ପଡ଼ିଛି, ଭାଗ୍ୟବାନ କିଏ କେଉଁ ଜୀବ ହବ ନା ଯିଏ ବ୍ରହ୍ମାଣ୍ଡେ ଭ୍ରମିତେ କୌନ ଭାଗ୍ୟବାନ ଜୀବ, ଯାହାର ମହତର କୃପାରେ ମହତର ସଙ୍ଗ ଫଳରେ ତାର ସଂସ୍କାର ଆସିକି ଭକ୍ତିରେ ଶ୍ରଦ୍ଧା ଆସିଛି, ଏବେ ଏଇ ଭାଗ୍ୟବାନ କିଏ? ଦୁଇଟି କଥା କହିଲେ ଯେ ଦୁଇ ଜଣଙ୍କର କୃପା ପାଇଛନ୍ତି। ତାପରେ ପଦ କଣ କହିଲେ, ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ, ଗୁରୁଙ୍କର ପ୍ରସାଦ ଆଉ କୃଷ୍ଣଙ୍କର ପ୍ରସାଦ, ଆଗେ କୃଷ୍ଣଙ୍କର ପ୍ରସାଦ ତାପରେ ଗୁରୁଙ୍କର ପ୍ରସାଦ, କୃଷ୍ଣଙ୍କର ପ୍ରସାଦ। କୃଷ୍ଣଙ୍କର ପ୍ରସାଦ ଦୁଇ ପ୍ରକାର, ଭଗବାନଙ୍କର କୃପା ଦୁଇ ପ୍ରକାର, ଭଗବାନ କୃପା ଜୀବକୁ ଦୁଇ ପ୍ରକାର କରନ୍ତି। ଚୈତନ୍ୟ ଚରିତାମୃତର ସିଦ୍ଧାନ୍ତ, କୃଷ୍ଣ ଯଦି କୃପା କରେ କୋନ ଭାଗ୍ୟବାନ, କୃଷ୍ଣ ଯଦି କୃପା କରେ କୋନ ଭାଗ୍ୟବାନ, ଗୁରୁ ଅନ୍ତର୍ଯ୍ୟାମୀ ରୂପେ ଶିଖାଏ ଆପଣ, କୃଷ୍ଣଙ୍କର ଏଇଟା କୃପା। କୃଷ୍ଣ ଦୁଇ ପ୍ରକାର ବଦ୍ଧ ଜୀବକୁ କୃପା କରନ୍ତି। ଆମର ଇଏ ସମସ୍ତ ଆଲୋଚନାର ଶେଷ ଜିନିଷ ମହାପ୍ରଭୁ ପୁରା ସିଦ୍ଧାନ୍ତ ନେଇ ନେଇକି ଯିବେ ରୂପ ଗୋସ୍ୱାମୀଙ୍କୁ, ସବୁ ତ ଆଲୋଚନା କରିବୁନି, ଆମର ଯେତିକି ଅଧିକାର ଆମେ ଆଲୋଚନା କରିବା ପ୍ରେମ ପ୍ରାପ୍ତି ପଡ଼ିଛନ୍ତି, ତାପରେ ମାନ ସ୍ନେହ ପ୍ରଣୟ ରାଗର ମହାପ୍ରଭୁ ସବୁ ବ୍ୟାଖ୍ୟା କରିଛନ୍ତି ରୂପ ଗୋସ୍ୱାମୀଙ୍କୁ। ତେବେ ଏ ସୁଦୁର୍ଲଭ କୃଷ୍ଣ ଭକ୍ତି ଭାଗ୍ୟବାନ ଜୀବ କିଏ ନା, ଯାହାର ମହତର କୃପାରେ ଭକ୍ତିରେ ଶ୍ରଦ୍ଧା ଆସିଛି। ଏବଂ ଏକାଦଶ ସ୍କନ୍ଧରେ ନବଯୋଗେନ୍ଦ୍ର ଏକାଦଶ ସ୍କନ୍ଧରେ ଜୀବ ଗୋସ୍ୱାମୀ ତାଙ୍କ ଟୀକାରେ ଲେଖୁଛନ୍ତି, ଯଦୃଚ୍ଛୟା କିନାପି ପରମ ସ୍ୱତନ୍ତ୍ର ଭଗବତ ଭକ୍ତ ସଂଗାଦି ତତ୍ କୃପା ଜାତ ମଙ୍ଗଳ ଦୈନ। ଜୀବର ଯୋଉ ମଙ୍ଗଳ ହବ, ମଙ୍ଗଳ ହେଉଛି ଆମର ଗୁରୁଦେବ ଯାହା କହନ୍ତି ଆମେ ସାଧୁଙ୍କ ନିକଟରେ ପହଞ୍ଚିପାରୁନୁ। ଯେମିତି ଜଗନ୍ନାଥ, ଜଗନ୍ନାଥ ଏଇଠି ଅଛ, କିନ୍ତୁ ଜଗନ୍ନାଥଙ୍କ ନିକଟରେ ଆମେ ପହଞ୍ଚିପାରୁନେ, ଜଗନ୍ନାଥ ଦୂରରେ ନାହାନ୍ତି,
साधु दूर ना साधु रूपा दूर ना आमे साधु निकट जाए पहुंची पारे अर्थात साधु निकट में बसवार जो योग्य जो जन प्रधान मुख्यमंत्री अच्छा बर्तमान नवीन बाबू अच्छा कौन आम जाए नवीन बाबू चेयर बस पड़े सांगे सांगे आम योग्यता आवश्यक ना साधु निकट में पहुंचा साधु करुणा पाया कि योग्यता आवश्यक से आम योग्य हो पार से मंगल कहीं हम ना जद्रुछया के परम स्वतंत्र भगवत भक्त संज्ञा तत्कृपा मंगल गए जो भाग्यवान जन के हम ना भगवत भक्तर संग कर जद्रुछय स्वतंत्र भगवत इच्छा रे संग प्रभु इच्छा वशक जी भगवत भक्तर संग ही गला कृपार मंगल तुम जाक हम ये मंगलटा भाग्य जो गोस्वामी कह एकादश मंदर ए भक्ति संदर्भर ये श्लोक भक्ति संदर्भ क्या कह से जन श्रद्धा भक्ति आसव यही भक्तिर श्रद्धा आसव केमती आसव ना दुईट कृपा आवश्यक परवर्त पदार्पण ने भाग्यवान केमती हम गुरु कृष्ण प्रसाद कौन कृष्ण प्रसाद दुई प्रकार कृष्ण जीव को दुई प्रकार कृपा कर महाप्रभु ए कृष्ण आस्क ब्रज गोस्वामी कहते कृष्ण जदि कृपा करे कौन भाग्यवान ये से भाग्यवान सब क्यों भाग्यवान कृष्ण कृपा करती से भाग्यवान किए से ना दुई प्रकार गुरु अंतर्जामी रूपे से खाया गुरु रूप से अंतर्जामी कृष्ण दीटा कृपा जन कृष्ण निकट में कृष्ण प्रसाद कौन गुरुदेव यहाँ कहते प्रभुपाद जी रचना कर भावार्थ मैंने पढ़ी ने कृष्ण निकट में जो जीव व्याकुल हो भक्ति मार्ग गोटे कर्मकांडीय पद्धति नुहे भक्ति मार्ग गोटे कर्मकांडीय पद्धति नुहे हाँ जमी कर्मकांडीय पद्धति कूल गुरु लोक मैंने हाँ मुझे मंत्र नहीं गल मोर संसार उद्धार हो जाए गुरु कह आज्ञा मत मंत्र दे दिखा मुझार पड़ेगी ये से जिनस ना ये कृष्ण प्रेम प्राप्त हवा कहले वस्तु ये कौन ना जन कृष्ण निकट जो आकुल प्रार्थना कर प्रभु मत आप कृपा करूँ जगन्नाथ निकट प्रार्थना करते कृपा करूँ कृपा दुई प्रकार आस मन रख कौन कृपा ना गुरु रूप से तुम्हें भगवान निकट में क्रंदन कले क्या द्वारा आम मंगल हम भगवान तुमको निकट से गुरुदेव निकट में पहुंचे जहां तुम्हें दर्शन कले तुम अंतर आकर्षण आस हाँ ये चैत्य गुरु अंतर परमात्मा अच्छा ना से कन्विन्सड कर हाँ ये मोर गुरु महत्व जो संज्ञा सब अच्छा भक्ति सन्दर्भ जीव गोस्वामी जो संज्ञा देखते पुणी महत्व कैटागोरीज कर भागवत भागवत तर भागवत तम एकादश स्कंदर आणिकी लबे निमिष क्षण जे गोटे मुहूर्त कृष्ण चिंतार विच्युत हो सी भागवत उत्तम करुणा जी कि कार्य करदे अंतर जी करुणा उद्वेली था गोटे जीव उपर कृपा दृष्टि पड़गला तार श्रद्धा सांसद जात भक्ति सुंदर सब बहुत सुंदर भाव कैटेगोरी दे भक्त आदि जन भगवान को व्यापक रूप से प्रार्थना कराए आम कहीं दीक्षा ना चाहे भगवान जानते नहीं प्रभु कौन जानते नहीं आम भगवान को पाया दीक्षा ना चाहे ना मोर संसार बहुत प्रतबंधक है मुझे दीक्षा टा नहीं आम जहाँ दरकार कृष्ण जानते से हिसाब से आरेंजमेंट कर ये कृष्ण प्रसाद आश्रय जातीय गुरुदेव निकट को गोटे जीव को प्रेरण कर कृष्ण एटा कृष्ण प्रसाद कृष्ण प्रेरण करेंगे सी कांदुच कृष्ण निकट में दिननाथ प्रभु मोर के कल्याण हम टे उद्धार कर कृष्ण तक प्रेरण करेंगे तेणु ये गुरु को सी प्राप्त हो आ द्वितीय कृपा कृष्ण कौन अंतर्जाम रूप ए झील कहीं बस लुकुनी बस आगे बस पटी कर द्वितीय है अंतर्जाम रूप भी करुणा कर अंतर्जाम रूप मैं प्रत्येक समस्त हृदय प्रभु अच्छा आम तो संसार उद्धार चिंता करवा भगवान को मोर दरकार मोर ସବୁ ଲେଖୁନାହାନ୍ତି କି ଆଜିକାଲି କ'ଣ ସେଟା ଲୁଗା ଦୋକାନରେ ଏକ୍ସକ୍ଲୁସିଭ ନା କ'ଣ ସେ ଇଂଲିଶ ୱାର୍ଡ ବିମଲ ଏକ୍ସକ୍ଲୁସିଭ ବିମଲ ସବୁ ଲେଖୁଛନ୍ତି ମୁଁ ତ ଏତେ ଇଂଲିଶ ଜାଣିନି ସେ ଲେଖିଥିଲେ ମାନେ ଏଠି କ'ଣ କେବଳ ବିମଲ ସୁଟିଂ ସାଟିଂ ବିକ୍ରି ହେଉଛି ସେ ଲେଖୁଛନ୍ତି ଏକ୍ସକ୍ଲୁସିଭ ବାଟା ସେ ଲେଖୁଛନ୍ତି କେବଳ ମୋର ପ୍ରଭୁ ଦରକାର ମୋର କେବଳ ଶୁଦ୍ଧ ଭକ୍ତି ଦରକାର ମୋର କେବଳ କୃଷ୍ଣ ଦରକାର ବାସ୍ ଏଇଟା ଯାହା ଯିବ ଯେଉଁ ଜୀବ ଅନ୍ତର ଆସିବ ଭଗବାନ ଅନ୍ତର୍ଯ୍ୟମୀ ତାକୁ ବାଟ ଦେଖେଇବେ ପ୍ରଭୁ ଅଛନ୍ତି ନା ଇଏ କେବଳ ମୋତେ ଚାହୁଁଛି କେବଳ ମୋତେ ଚାହୁଁଛି ସଂସାରକୁ ବିଲକୁଲ ଚାହୁଁଛି ତା ପାଇଁ ରାସ୍ତା ଦେଖେଇବେ ତା ପାଇଁ ରାସ୍ତା ଦେଖେଇବେ କିନ୍ତୁ ଗୁରୁ ଆଉ ଅନ୍ତର୍ଯ୍ୟମୀ ଦୁଇ ଜଣ ସାହାଯ୍ୟ କରନ୍ତି ଯେଭଳି ପିଙ୍ଗଳା ପିଙ୍ଗଳା ଗୁରୁ ଗ୍ରହଣ କରିଛନ୍ତି ବହୁତ ଆମେ ଦେଖୁଛେ ଭକ୍ତଙ୍କ ଚରିତ୍ର ଗୁରୁ ଗ୍ରହଣ କରିନାହାନ୍ତି କିନ୍ତୁ ଭଗବାନଙ୍କ କରୁଣା ପାଇଛନ୍ତି ନାଇଁ 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 ଇଏ ନିୟମ ଭକ୍ତିରେ କଟିପାରିବ ନା ସାଧୁର କୃପାଟା ପର୍ଯ୍ୟବେଶିତ ପିଙ୍ଗଳା ଯେଉଁଥିରେ ବସିକି ଚିନ୍ତା କରୁଛି ପରପୁରୁଷ ଆଜି ଆସିନି ବସିକି କାନ୍ଦୁଛି ସେ ଘର ଭିତରେ ସନ୍ତୁ ସମୀପମ୍ ବ୍ରାହ୍ମଣମ୍ ପ୍ରତିପଦମ୍ ଆରେ ମୋ ନିକଟରେ ଯିଏ ମୋତେ ଆନନ୍ଦ ଦେବା ପାଇଁ ଯେଉଁ ଅନ୍ତର୍ଯ୍ୟାମୀ ଅଛନ୍ତି ମୁଁ ତାଙ୍କର ସେବା କଲିଣି ଏତେ ଦିନ ପରପୁରୁଷର ସେବା କରି ଶରୀରକୁ ବିକ୍ରି କରି ରହିଲି ଆଉ ଯେଉଁ ପରପୁରୁଷକୁ ସେବା କଲି କେବଳ ସଂସାର ତିନୋଟି ଜିନିଷ ପାଇଲି ଅକା ମଦମ ଭୟ ଦୁଃଖାଦି ଶୋକମ୍ ମୋର କାମନା ପୂର୍ତ୍ତି ହେଲା ନା ମୋତେ ଦୁଃଖ ମିଳିଲା ମୋତେ ସୁଖ ମିଳିଲା କ'ଣ ମୋ ଜୀବନର ଲାଭ ହେଲା ଆଚ୍ଛା ଆପଣ କୁହନ୍ତୁ ଜଣେ ବେଶ୍ୟା ଯେ ସମଗ୍ର ଜୀବନ ଏ ଶରୀର ସୁଖ ପଛରେ ଶରୀରକୁ ବାଜି ଲଗେଇ ଦେଇଛି ତା ଭିତରେ ସାଧୁଙ୍କ ଅନ୍ତର ଭିତରେ ଏଇଭଳି ଭାବନା ଆସୁନି ଜଣେ ବେଶ୍ୟା ଅନ୍ତର କିଭଳି ଅନ୍ତର୍ଜାମୀ ଭଳି ଜ୍ଞାନ କେମିତି କୃଷ୍ଣ କୃପା କରେ ସେ ତ ଗୁରୁ ଗ୍ରହଣ କରନି ବିଦେହ ନଗର ଭଳି ନଗର ସେ ନଗରର ରାଜାଙ୍କର ଯାହା କହନ୍ତି ବିଦେହ ନଗର ଏ ଜନକ ରାଜାଙ୍କ ପୁରୀ ଯେଉଁମାନେ ରୁହନ୍ତି ସେମାନେ ଦେହରେ ରୁହନ୍ତି ଆମେ ଦେହରେ ବାସ କରୁଛେ ନା ଦେହଧାରୀ କିନ୍ତୁ ରାମଙ୍କର କଥା ଶୁଣି ବିଦେହ ବିଦେହ ହେଇଗଲେ ଏ ଭାଷା ଆସେ ଜନକ ରାଜ ଯେତେବେଳେ ରାମଚନ୍ଦ୍ର ମହାପ୍ରଭୁଙ୍କର କଥା ଶୁଣନ୍ତି ସେ ବିଦେହ ନଗର ରହିକି ଦେହରୁ ବାହାର କରନ୍ତି ଆଉ ବିଦେହ ନଗର ବାସୀମାନେ ବି ଭଗବାନଙ୍କୁ ଏତେ ଭଲ ପାଆନ୍ତି ସେ ଦେହରେ ରହି ସୁଦ୍ଧା ଦେହରେ ନ ରହିଲା ବେଳେ ମାନେ ପୂର୍ଣ୍ଣ ଭଗବତ ଚେତନା ରୁହନ୍ତି ପୂର୍ଣ୍ଣ କୃଷ୍ଣ ଚେତନା ଆଉ ସେ ବିଦେହ ନଗର ଭିତରେ ରହୁଛନ୍ତି ପିଙ୍ଗଳା ଯିଏ ଦେହ ଭିତରେ ରହୁଛି ବେଶ୍ୟା ତା ଅନ୍ତରରେ ସାଧୁ ସନ୍ଥମାନଙ୍କ ଅନ୍ତର ଯେଉଁ ନିର୍ଯାସ ଶାସ୍ତ୍ରର ନିର୍ଯାସ ଆସେ ବେଶ୍ୟା ଅନ୍ତରରେ କେମିତି ଆସିଲା ଆଜ୍ଞା ତାକୁ ଭଗବାନ କେମିତି କୃପା କଲେ ଗୁରୁଦେବ ମୋ ମନ ଭିତରେ ତ ବହୁତ ବଡ଼ ସବୁବେଳେ ଚିନ୍ତା ଆସେ କେମିତି କେମିତି ପିଙ୍ଗଳାକୁ ବେଶ୍ୟା ପିଙ୍ଗଳା ବେଶ୍ୟା ଅନ୍ତରରେ ଏଭଳି କଥା ଆସିଲା ବହୁତ ସୁନ୍ଦର ଶ୍ଳୋକ ଏକାଦଶଙ୍କ ଭାଗବତଙ୍କର ଅଛନ୍ତି ତ୍ରେଷ୍ଟତମ ନାଥ ଆତ୍ମା ଚାୟମ୍ ଶରୀରିଣମ୍ ତଂ ବିକିରିଜାତ୍ମନା ଏବଂ ଅହଂ ରମେ ଅନେନ ଯଥା ରମା ପିଙ୍ଗଳା ବସି ଘରେ ଚିନ୍ତା କରୁଛି ରମା ଲକ୍ଷ୍ମୀ ଯେଭଳି ନିଜକୁ ବିକ୍ରି କରିଦେଇକି ନାରାୟଣଙ୍କ ଚରଣ କମଳ ତଳେ ଆନନ୍ଦ ପାଉଛନ୍ତି ଆଜିଠାରୁ ମୁଁ ନିଜକୁ ବିକିଦେବି ବେଶ୍ୟା କଥା ଚିନ୍ତା କରୁଛି ସାଧୁ ସନ୍ଥମାନେ ଶରୀରକୁ ଛାଡ଼ି ଶରୀର ସୁଖକୁ ଛାଡ଼ି ସଂସାରକୁ ଛାଡ଼ି ପରିବାରକୁ ଛାଡ଼ି ଶରୀରଟାକୁ ବିକ୍ରି କରିଦେବା ମନଟାକୁ ବିକ୍ରି କରିଦେବା କୃଷ୍ଣଙ୍କ ଚରଣରେ ଏତେ ସହଜ ହେଇପାରୁନି ପିଙ୍ଗଳା ଅନ୍ତରରେ କେମିତି ଆସିଲା କୃଷ୍ଣଟା କେମିତି କୃପା କଲେ ନା ଅନ୍ତର୍ଯ୍ୟାମୀ କୃପା କରୁଛନ୍ତି ସେଠି ଗୁରୁ କୃପା ବି ଅଛି କାରଣ ପିଙ୍ଗଳାରେ ଯେଉଁଦିନ ଏଇ ବୈରାଗ୍ୟ ଆସୁଛି ଗୁରୁଦେବ କହୁଛନ୍ତି ସେଇଦିନ ବିଦେହ ନଗରରେ ଦତ୍ତାତ୍ରେୟ ଭଗବାନ ଯାଇକି ପହଞ୍ଚନ୍ତି ଅବଧୂତ ସେଦିନ ବିଚରଣ କରିକରି ଯାଇକି ବିଦେହ ନଗରରେ ପହଞ୍ଚନ୍ତି କେନାପି ସ୍ୱତନ୍ତ୍ର ଯିବ ଗୋସ୍ୱାମୀ କହିଲେ ନା ଯଦୃଚ୍ଛୟା କେନାପି ପରମ ସ୍ୱତନ୍ତ୍ର ଭଗବତ ଭକ୍ତ ସଙ୍ଗ ତତ୍ କୃପାଦି ଯାହାତୁ ମଙ୍ଗଳ ଦ୍ୱେନ ଆଜି ଅବଧୂତ ଦତ୍ତାତ୍ରେୟ ପ୍ରଭୁ ଯିଏ ସାଧୁ ରୂପରେ ବିଚରଣ କରୁଛନ୍ତି ସେ ଆଜି ବିଦେହ ନଗରରେ ପହଞ୍ଚି ଯାଇଛନ୍ତି ଯେହେତୁ ସାଧୁ ସଙ୍ଗର ପ୍ରଭାବ ବିଦେହ ନଗରରେ ଥିବା ବେଶ୍ୟାର ଅନ୍ତର ଭିତରେ ଏଭଳି ଭାବରେ ଚାଲି ଆସୁଛି ଅନ୍ତର୍ଜାମୀ ତାକୁ ଏଇ ଜ୍ଞାନ ଦେଉଛନ୍ତି ସାଧୁର ଉପସ୍ଥିତିରେ ଦତ୍ତାତ୍ରେୟ ପ୍ରଭୁଙ୍କର ଉପସ୍ଥିତିରେ ଭଗବାନଙ୍କର ଉପସ୍ଥିତିରେ ତାଙ୍କର ଏଇ ଚାଲି ଆସିଲା ଆଜ୍ଞା ଆଜି ପିଙ୍ଗଳାର ଅନ୍ତରରେ ପୁରା ବୈରାଗ୍ୟ ଚାଲି ଆସିଲା ସେ ଭଗବାନଙ୍କୁ ପ୍ରାପ୍ତ ହେଲା ତେଣୁ କୃଷ୍ଣଙ୍କର ପ୍ରସାଦ ଦୁଇ ପ୍ରକାର ଆଶ୍ରୟ ଜାତୀୟ ଗୁରୁଦେବଙ୍କ ନିକଟକୁ ଜୀବକୁ ପ୍ରେରଣ କରିବେ ଭଗବାନ ଆଜି ଦତ୍ତାତ୍ରେୟ ଭଗବାନ ଅଛନ୍ତି ବୋଲି ପିଙ୍ଗଳା ବେଶ୍ୟା ଆଜି ମନ ଏଭଳି ପରିବର୍ତ୍ତନ ହେଉଛି ସେ ସାଧୁସଙ୍ଗ କରିବା ପାଇଁ ଯିବ ଭଗବାନ ପ୍ରାପ୍ତ ଅବଶ୍ୟ ଭଜନ କରିବ କୃଷ୍ଣଙ୍କର ଦୁଇଟା ପ୍ରସାଦ ଗୁରୁ ରୂପରେ ଆଉ ଅନ୍ତର୍ଯ୍ୟାମୀ ରୂପରେ। ଆଉ ଗୁରୁଦେବଙ୍କର ପ୍ରସାଦ କଣ, ଗୁରୁ କୃପାଟା କଣ? କେବଳ ଜଣେ ଯେ ଜଣେ ନିଷ୍କାମ ଶୁଦ୍ଧ ପରମହଂସଙ୍କର ଚରଣାଶ୍ରୟ କରିଦେଲେ ସେ ଗୁରୁ କୃପା ପାଇବ ତା ନୁହେଁ। ଅତି ମହାଭାଗ୍ୟବର ଯଦି କେହି ନ ଜାଣିକି ବି ଜଣେ ନିଷ୍କିନ ଜଣ ପରମହଂସ ସାଧୁଙ୍କର କରୁଣାଟା ପାଇଯାଇଛନ୍ତି, ନିକଟରୁ ମନ୍ତ୍ର ନେଇଛନ୍ତି, ଦୀକ୍ଷା ନେଇଛନ୍ତି, କିନ୍ତୁ ତାଙ୍କ କରୁଣା ପାଇବା ରାସ୍ତା କଣ, ଗୁରୁ କୃପାଟା କଣ? ଗୁରୁଦେବ ଯାହା କୁହନ୍ତି କେସେଟ ଆପଣ ଶୁଣିବେ, ଗୁରୁ କୃପା କଣ, କୃଷ୍ଣ କୃପା କଣ, ଭକ୍ତିଲତା ବିଜୟ ଉପରେ ପ୍ରଭୁପାଦ ଜୀ ପଟପଟରେ ମୁଁ ଦେଖୁଥିଲି ଖଣ୍ଡ, ସେ ପୁରା ସେୟା ଲେଖିଛି, କେବଳ ଇଂଲିଶରେ ଇଏ ଓଡ଼ିଆ। ଗୁରୁଦେବଙ୍କ ମୁଖରୁ ଶିଷ୍ୟ ଶ୍ରବଣ କରି ସମ୍ବନ୍ଧ ଜ୍ଞାନ ଲାଭ ଏବଂ ଗୁରୁଦେବ ତାଙ୍କୁ କୃଷ୍ଣ ସେବା ରୂପ ସମ୍ପତ୍ତି ପ୍ରଦାନ କରିବେ, ଏଟା ହେଉଛି ଗୁରୁ କୃପା। ଏ ଦୁଇଟି କୃପା ଜଣେ ପାଇଲେ ସେ ଭାଗ୍ୟବାନ ହେବ, ତା ଅନ୍ତରରେ ଭକ୍ତି ଲତା ବୀଜଟା ସେ ରୋପଣ କରିବ। ତେଣୁ ଗୁରୁଦେବଙ୍କର କୃପାଟା କଣ ନା, ଗୁରୁଦେବଙ୍କର ଏଇଟା ହେଉଛି କୃପା। ଗୁରୁଦେବଙ୍କ ମୁଖରୁ ଶିଷ୍ୟ କୃଷ୍ଣ କଥା ଶୁଣିକି ତାର ସମ୍ବନ୍ଧ ଜ୍ଞାନଟା ବଢିବ। ଆପଣ ଚିନ୍ତା କରୁନାହାନ୍ତି, ଶ୍ରବଣ ଉପରେ ଏଥିପାଇଁ ଏତିକି ଗୁରୁତ୍ୱ ଦିଆଯାଏ, ମହାପ୍ରଭୁ ଏଇ ଛକରେ ଏଇ ପ୍ରସଙ୍ଗରେ କେବଳ ଶ୍ରବଣ ଉପରେ ଗୁରୁତ୍ୱ ଦେବେ, କାରଣ ମନର ଆବେଶଟା ଅଲଗା ସାଧନ ରହିବନି। ଆମେ ତ ଜପମାଳା ଧରିଲା ପରେ ଜପମାଳାଟା ଗପମାଳା ହେଇଯାଉଛି, ପ୍ରାକ୍ଟିକାଲି ଆପଣ ଦେଖନ୍ତୁ, ଆପଣ ଯେତେବେଳେ ଜପମାଳା ଧରିବେ ସେତେବେଳେ ଗପ କରିବାକୁ ଇଚ୍ଛା ହେବ କି ସାଧନ କରିବା, ଆବେଶଟା କେବେ ନାମ ରହିବନି, ମାଳା ହାତରେ ରହିଥିବ, ଅଲଗା ସମୟରେ ବରଂ ମନଟା ଠିକ ରହିବ, କିନ୍ତୁ ଆପଣ ଭାବିବେ ଟିକେ ବସିକି ମନରେ ଗୋଟେ ଜାଗାରେ ବସିକି ଜପ କରିବି, ଆପଣ ଜପର ମାଳା ଭିତରେ ହାତରେ ପୁରେଇବେ, ସାଙ୍ଗେ ସାଙ୍ଗେ ମାଇଣ୍ଡ ଗୋଟେ ଆପଣ ରିଫ୍ଲେକ୍ସନ୍, ଆରେ ତୋର ତ ସେ କାମଟା ବାକି ଅଛି, ସେ କାମଟା ବାକି ରହିଛି, ସେ ଜପମାଳାଟା ଗପମାଳା ହେଇଯିବ ସାଙ୍ଗେ ସାଙ୍ଗେ, ଆବେଶ ରହିବ। ବହୁତ କଷ୍ଟ ନାମରେ ଆବେଶ ରଖିବା, କୃଷ୍ଣ କଥାରେ ଆବେଶଟା ଯଦି ଅଧିକ ରୁହେ, କଥା ଶ୍ରବଣରେ ଆବେଶଟା ଅଧିକ ରୁହେ, ସେଥିପାଇଁ ଗୁରୁଦେବ ସେ ଶୁଦ୍ଧ ନିଷ୍କାମ କୃଷ୍ଣ ଭକ୍ତ କୃଷ୍ଣ ପ୍ରୀତି ପାଇଁ କଥା କୁହନ୍ତି। ତେଣୁ କୃଷ୍ଣ ସମ୍ବନ୍ଧ ସବୁବେଳେ କୃଷ୍ଣଙ୍କ କଥା କହି କହି ଜୀବର ଯେଉଁ ଜଡ଼ ସମ୍ବନ୍ଧଟା ଲାଗିକି ରହିଛି ଅଧିକ ଶରୀର ସଂସାର ସମ୍ବନ୍ଧ ତ କାଟିଦେବେ, କୃଷ୍ଣଙ୍କ ପ୍ରତି ତା ସମ୍ବନ୍ଧଟା ବଢିବ ନା, ମୁଁ କୃଷ୍ଣଙ୍କ ପାଇଁ ସବୁବେଳେ ସେବା କରେ। ଆପଣ ଚିନ୍ତା କରନ୍ତୁ, ଆମର ଲୁଗାଟା ମଳି ହେଇଗଲେ ଆମକୁ ଭଲ ଲାଗୁଛି ତ, କେହି କେହି ତ କୁହନ୍ତି ନା ଏକାଦଶୀ କଲେ କ'ଣ ହବ, ଆଜି ଏକାଦଶୀ ଦିନ ସଫା କରାହବ ନା କାହିଁକି, ଲୁଗାଟା ଅପରିଷ୍କାର ହେଇଯାଇଛି, ପ୍ରଭୁପାଦ କହିଛନ୍ତି କ୍ଲିନ୍ ଡ୍ରେସ୍ରେ ରହିବାକୁ ପଡିବ, ପ୍ରଭୁପାଦ କହିଛନ୍ତି ମନ୍ଦିର ପରିଷ୍କାର ରହିବ, ପରିଷ୍କାର ପରିଚ୍ଛନ୍ନ ରହିବ, ଏଇଟା କୃଷ୍ଣଙ୍କର ଧାମ। ଆମର କ'ଣ ମନ୍ଦିର ଅପରିଷ୍କାର ଦେଖିଲେ ସେ ଜ୍ଞାନ ଆସୁଛି, ନିଜ ଲୁଗାଟା ଅପରିଷ୍କାର ଆମର ସେ ଜ୍ଞାନ ଆସୁଛି, ତାହେଲେ ଆମର କେଉଁ ଜ୍ଞାନ ଅଛି, ଆମର ସମ୍ବନ୍ଧ ଜ୍ଞାନ ଅଛି ଆସି। ଗୁରୁଦେବ କହୁଛନ୍ତି ଆଶ୍ର ଜାତୀୟ ଭଗବାନଙ୍କର ଏଇଟା ହେଉଛି ଗୋଟିଏ କାର୍ଯ୍ୟ, ଶିଷ୍ୟ ଗ୍ରହଣ କଲା ପରେ କେବଳ ହିଁ ତାଙ୍କର କଥା ହରି କୀର୍ତ୍ତନ ସେ କୀର୍ତ୍ତନ କରିବେ, ଏଟା ତାଙ୍କର ଦାୟିତ୍ୱ। କାରଣ ହରି କୀର୍ତ୍ତନ କରିବା ଦ୍ୱାରା ଶିଷ୍ୟ ସମ୍ବନ୍ଧ ଜ୍ଞାନଟାକୁ ତା କେମିତି କୃଷ୍ଣ ପ୍ରତି ସମ୍ବନ୍ଧ ଆସୁ, ସେ ସଂସାର ସମ୍ବନ୍ଧରେ କାଟୁ, କାରଣ ଏଇ ହରି କୀର୍ତ୍ତନ ଦ୍ୱାରା ତାର ଯଦି କୃଷ୍ଣ ସମ୍ବନ୍ଧ ଶିଷ୍ୟ ଚାଲି ଆସିଲା ସେତେବେଳେ ଗୁରୁଦେବ ତାଙ୍କୁ ଗୋଟିଏ ସେବା ଦେବେ। ଗୁରୁଦେବ ଶିଷ୍ୟକୁ କୃଷ୍ଣ ସେବା ରୂପ ସମ୍ପତ୍ତି ପ୍ରଦାନ କରନ୍ତି, ଏଇଟା ଗୁରୁ କୃପା। ଯିଏ ସେବା ଢିଲା କରୁଛି, ଗୁରୁଦେବ ଯାହାକୁ ସମ୍ବନ୍ଧ ଜ୍ଞାନ ଦେଲା ପରେ ହରି କୀର୍ତ୍ତନ ଗଲା ପରେ ମନ୍ତ୍ର ଦେଲା ପରେ ତ ସେବା ଦେଲେ, ଏଇଟା ତୋର ଆଦେଶ ଦେଲେ ସେବାଟା କରିବ, ସେ କୃପା ପାଇପାରିବ, ସେ କୃପା ପାଇପାରିବ। ସେବା ତ ବହୁତ ବଡ଼ ବସ୍ତୁ, ଇଏ ଗୁରୁ କୃପା, ସିଏ ଭାଗ୍ୟବାନ ସିଏ ଭକ୍ତିଲତା ବିଜୟ ଅନ୍ତର ରୋପଣ କରିବ, ନହେଲେ ରୋପଣ କରିପାରିବ, ସେବା ମନକୁ ମନ ହୁଏ ନା, ମନକୁ ମନ କିଏ କହିବ ହଁ ଭଗବାନଙ୍କ ସେବା ମୋର ଘରେ ବି ମୁଁ ରହି କରିପାରିବି, ବା ମୁଁ ଏଇଠି ଯାଇ କରିପାରିବି, ମୁଁ ଜଗନ୍ନାଥଙ୍କ ଧାମରେ ରହିପାରିବି, ମୁଁ ବୃନ୍ଦାବନରେ ରହିପାରିବି, ନା ଇଏ ଗୁଣୀ ବୈଷ୍ଣବ ଧାରା ନାହିଁ, ଇଏ ମହାପ୍ରଭୁଙ୍କ ଧାରା ନାହିଁ। ମହାପ୍ରଭୁଙ୍କ ଧାରା ମାନେ ତୁମେ ମହତଙ୍କର ଚରଣାଶ୍ରୟ କରିବ ମାନେ ତାଙ୍କର ଆଦେଶ ରହିକି ସେବା କରିବ, କାରଣ ସିଏ ତାଙ୍କ ଦ୍ୱାରା ଭଗବାନଙ୍କୁ ମନ ମଙ୍ଗଳ କରିବେ, ଭଜନ ମନକୁ ମନ ହବ ନା। ମୁଁ ସେ ଅଧିକାର ଲୋକ ନାହିଁ, କିନ୍ତୁ ଇଏ ହେଉଛି ଶାସ୍ତ୍ର ସିଦ୍ଧାନ୍ତ, ଆଉ ଗୁରୁଦେବ ଏ କଥା ହିଁ କହୁଛି, ସେଥିପାଇଁ ମୁଁ ଏ କଥା ହିଁ କହୁଛି। ଗୁରୁଦେବ ଶିଷ୍ୟକୁ ସମ୍ବନ୍ଧ ଜ୍ଞାନ ହରିକଥା କୀର୍ତ୍ତନ କରି ସମ୍ବନ୍ଧ ଜ୍ଞାନ ଜାଗ୍ରତ କରାଇଲା ପରେ ସେବାର ଉପରେ ସମ୍ପତ୍ତି ପ୍ରଦାନ କରନ୍ତି, ସେବାଟା ଯଦି ଦିଆଗଲା ସେଟା ସମ୍ପତ୍ତି, ସେଇଥିରେ ହିଁ କୃପା ମିଳିବ, କୃପାଟା ଆଉ କେଉଁଠି ନାହିଁ, ସେବା ଦ୍ୱାରା ହିଁ କୃପା ଆସିବ। ଜଣେ ଖାଲି ମୁଖରେ କହିବେ ଗୁରୁଦେବ ମୋତେ କୃପା କରନ୍ତୁ, କୃପାଟା କେମିତି ମିଳିବ? ଭଗବତ ସେବାରେ ଲାଗିଲେ ସେ କୃପାଟା ସେ ଜୀବ ପ୍ରାପ୍ତ ହବ। ଏଇଟା ହଉଛି ଗୁରୁ କୃପା। ପଏଣ୍ଟ କଣ ରହିଲା? ପ୍ରଥମଟା, ବ୍ରହ୍ମାଣ୍ଡେ ଭ୍ରମିତେ କୌନ ଭାଗ୍ୟବାନ ଯେ, ଭାଗ୍ୟବାନ ଯିବ କିଏ ନା ମହତ କୃପାରୁ ଯାହାର ଭକ୍ତିରେ ଶ୍ରଦ୍ଧା ଆସିଛି। ସେ ଭକ୍ତିରେ ଶ୍ରଦ୍ଧା କେମିତି ସେ ମହତ କୃପାଟା ପାଇବ ବା କେମିତି ସେ ପ୍ରାପ୍ତ ହବ ନା ଗୁରୁ କୃଷ୍ଣ ପ୍ରସାଦ। କୃଷ୍ଣ ପ୍ରସାଦ ଦୁଇ ପ୍ରକାର, ଗୁରୁ ରୂପରେ ଅନ୍ତର୍ଯ୍ୟାନ ରୂପରେ କରୁଣା କରନ୍ତି। ତାପରେ ଗୁରୁ ପ୍ରସାଦ କଣ ନା ଗୁରୁଦେବ ହରିକଥା କୀର୍ତ୍ତନ କରି ଶିଷ୍ୟ ଅନ୍ତରରେ ସମ୍ବନ୍ଧ ଜ୍ଞାନ ଜାଗ୍ରତ କରିବେ, ଏବଂ ଶିଷ୍ୟ ଅନ୍ତରରେ ସମ୍ବନ୍ଧ ଜ୍ଞାନ ଜାଗ୍ରତ ହେଲା ପରେ ତାକୁ ସେବା ରୂପ ସମ୍ପତ୍ତି ପ୍ରଦାନ କରିବେ। ଏଇ କୃଷ୍ଣଙ୍କର ପ୍ରୀତି ପାଇଁ ତ ଏଇ ସେବାଟା ଆପା କରିବେ, ଏଇ ସେବାରେ ସେ କୃପା ହେଇପାରିବ। ଏଇଟା ହଉଛି ଗୁରୁ କୃପା। ତାପରେ କଣ ରହିଲା? ଗୁରୁ କୃଷ୍ଣ ପ୍ରସାଦ। ଏଇ ସେବା କଲା ପରେ ଗୁରୁଦେବ ପ୍ରସନ୍ନ ହେଲେ ଭକ୍ତିଲତାର ବିଜୟଟା ପ୍ରାପ୍ତ। କେହି ଭାବିବା ଉଚିତ ନାହିଁ ଯେ ମୁଁ ଦୀକ୍ଷା ନେଇଗଲି ମାନେ ମୋର ଭକ୍ତିଲତା ବିଜୟଟା ଉଠିଗଲା, ନାହିଁ। କାଲି ଯେ ସମୟ ହେଇଗଲି ଗୁରୁକୃଷ୍ଣ ପ୍ରସାଦ ବା ଭକ୍ତିଲତା ବିଜୟ, ଭକ୍ତିଲତା ବିଜୟ କଣ ସେ ହିଁ ଆଲୋଚନା ହେବେ। ଏବେ ତ ପ୍ରସାଦ ସମୟ ହେଇଛି ମନ୍ଦିରରେ, କାଲିଠୁ କଥା ଶୀଘ୍ର ଆରମ୍ଭ ହେବେ। ଆପଣମାନେ ସମସ୍ତେ 7:00 ସୁଦ୍ଧା ଆସିବେ, ଠିକ୍ 7:30 ଆରମ୍ଭ ହେବେ, 9:00 ସରିବେ। ମନ୍ଦିର ଅବିଲା କିଛି ପ୍ରୋଗ୍ରାମ ସମସ୍ତେ ଅଛନ୍ତି, ତେବେ ଏଇଠି କଥାକୁ ବିଶ୍ରାମ ଦେଉଛି। ଦେଖ ଜୟ ଗ୍ରନ୍ଥରା ଚୈତନ୍ୟ ଚରିତା ବୃତ କି ଜୟ, ପ୍ରଭୁ ଗୋସ୍ୱାମୀ ପ୍ରଭୁ କି ଜୟ, ଷଡ଼ ଗୋସ୍ୱାମୀ ପ୍ରଭୁ କି ଜୟ, ପ୍ରଭୁପାଜୀ ମହାରାଜ କି ଜୟ, ଜୟ ଶ୍ରୀ ଗୁରୁବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ କି ଜୟ, ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ନିତାୟ ଗୌ ପ୍ରେମାନନ୍ଦେ ହରି ହରି।